ପଞ୍ଚତତ୍ଵରେ ରାଧାରାଣୀ ବିଷୟରେ କୁହାଯାଇଛି କ'ଣ କୁହାଯାଇଛି ପଞ୍ଚତତ୍ଵରେ ଟିକେ ନେଇ ରଖିଦେବା ପଞ୍ଚତତ୍ଵରେ ରାଧାରାଣୀ ବିଷୟରେ କେଉଁଠି କୁହାଯାଇଛି ପଞ୍ଚତତ୍ଵାତ୍ମକଂ କୃଷ୍ଣ ଭକ୍ତ ରୂପ ସ୍ୱରୂପକଂ ଭକ୍ତାବତାରଂ ଭକ୍ତାଖ୍ୟଂ ନମାମି ଭକ୍ତ ଶକ୍ତିକଂ ଏ କିଏ ପାଞ୍ଚ ଜଣ ପଞ୍ଚତତ୍ଵାତ୍ମକ ଇଏ ହେଉଛନ୍ତି ପାଞ୍ଚଟି ତତ୍ତ୍ଵ ତତ୍ତ୍ଵ ଜାଣିବା ବ୍ୟକ୍ତି ଖୁବ୍ କ୍ୱଚିତ କହିଗଲାଣି ଭଗବତ ଗୀତାରେ କଶ୍ଚିତ୍ ନା ବ୍ୟକ୍ତି ତତ୍ତ୍ଵ ତେଣୁ ସେ ତତ୍ତ୍ଵ କଥା ପଞ୍ଚତତ୍ଵାତ୍ମକ କୃଷ୍ଣ ଅନୁଭବ ଏଇଟା ଟିକେ ନେଇ ପଞ୍ଚତତ୍ଵାତ୍ମକ ଏ ପଞ୍ଚତତ୍ଵ ରହିଛନ୍ତି ପଞ୍ଚତତ୍ଵ ଭକ୍ତ ରୂପ ସ୍ୱରୂପ କ'ଣ ଭକ୍ତ ରୂପ ସ୍ୱୟଂ ଭଗବାନ ଭକ୍ତ ରୂପରେ ଆସିଛନ୍ତି ସ୍ୱୟଂ ଭଗବାନ କିନ୍ତୁ ସେ ଭଗବାନ କେମିତି ଆମେ ପୂଜା କରିବା ଭଗବାନଙ୍କୁ କେମିତି ଆମେ ଶରଣରେ ଯିବା ସେଇଟାକୁ ଶିକ୍ଷା ଦେବେ ନିଜେ ଭକ୍ତିଭାବ ଆଚରଣ କରି ଆସିଛନ୍ତି ଭକ୍ତ ରୂପରେ ଆସିଛନ୍ତି ଏବଂ ନିଜେ ଆଚରଣ କରି ଶିକ୍ଷା ଦେଉଛନ୍ତି ଭକ୍ତ ନା ପଞ୍ଚତତ୍ଵାତ୍ମକ କୃଷ୍ଣ ଭକ୍ତ ରୂପ ସ୍ୱରୂପକମ୍ ସ୍ୱରୂପକମ୍ କିଏ ନିତ୍ୟାନନ୍ଦ ପ୍ରଭୁ ଭକ୍ତ ସ୍ୱରୂପ ସିଏ ମଧ୍ୟ ଭକ୍ତ ସ୍ୱରୂପରେ ଆସିଛନ୍ତି ସିଏ ବି ଭଗବାନ ଭକ୍ତ ରୂପ ସ୍ୱରୂପ ଭକ୍ତାବତାରମ୍ ସେ ଅବତାର ସେ ଭଗବାନ ଭକ୍ତ ରୂପରେ ଅବତାର ନେଇଛନ୍ତି ସିଏ ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ ଭକ୍ତ ରୂପ ସ୍ୱରୂପକ ଭକ୍ତାବତାର ଭକ୍ତାଖ୍ୟମ୍ ଭକ୍ତା ଭକ୍ତାବତାର ଭକ୍ତାବତାର ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ ଏବଂ ଭକ୍ତା ଭକ୍ତ ଭକ୍ତାବତାର ତା'ପରେ କ'ଣ ପଞ୍ଚତତ୍ଵାତ୍ମକ କୃଷ୍ଣ ଭକ୍ତ ରୂପ ସ୍ୱରୂପ ଭକ୍ତାବତାର ଭକ୍ତାଖ୍ୟମ୍ ଭକ୍ତାଖ୍ୟମ୍ ଭକ୍ତ କିଏ ଭକ୍ତ ଭକ୍ତ ହେଉଛନ୍ତି ସୁଭାଷ ପଣ୍ଡିତ ନାରାୟଣ ମୁନି ଭକ୍ତ ଭଗବାନଙ୍କର ଭକ୍ତ ସେ ନାରାୟଣ ମୁନି ଭଗବାନଙ୍କ ଅବତାର ସେ ଜଣେ ଭକ୍ତ ରୂପରେ ଆସିଛନ୍ତି ଭକ୍ତାକ୍ଷମ ନମାମି ଭକ୍ତ ଶକ୍ତିକମ୍ ଭକ୍ତ ଶକ୍ତି କିଏ ରାଧାରାଣୀ ଗଦାଧର ପଣ୍ଡିତ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବସାଦି ସେ ଗୌରଭକ୍ତ ବୃନ୍ଦ ଏ ପଞ୍ଚତତ୍ତ୍ୱକୁ ଆମେ ଜାଣିନେ ଆଉ କ'ଣ ମହାପ କୀର୍ତ୍ତନ କରିବା ଜପ କରିବା ପଞ୍ଚତତ୍ତ୍ୱକୁ ଜାଣିଲେ ସିନା ଜପ କରିବା ମହାମନ୍ତ୍ର ନେବା ତାହେଲେ ଜାଣିନେ କିଏ କ'ଣ ଯାହା ହଉ ଗୋଟେ ସୁଯୋଗ ମିଳିଲା ଭଗବାନ ବ୍ୟବସ୍ଥା କଲେ ଆଣି ଆମେ ମଧ୍ୟ ଜାଣିନଥିଲୁ ପଢ଼ିକରି ଜାଣିଛୁ ସବୁ ତେଣୁ ଏଇଭଳି ଭାବରେ ଭକ୍ତ ଶକ୍ତି ଭଗବାନଙ୍କର ଶକ୍ତି ସେ ଭଗବାନ ହେଉଛନ୍ତି ଶକ୍ତିମାନ ତାଙ୍କର ଶକ୍ତି ହେଉଛନ୍ତି ରାଧାରାଣୀ ଗଦାଧର ପଣ୍ଡିତ ରୂପରେ ଆସିଥିଲେ ତେଣୁ ତାଙ୍କ ବିଷୟରେ ଅଧଘଣ୍ଟାଟେ କହିବା ଭକ୍ତିବିନ ଠାକୁରଙ୍କ ବିଷୟରେ ଅଧଘଣ୍ଟାଟେ କହିବା ଗଦାଧର ପଣ୍ଡିତ ତାଙ୍କର ପିତା ହେଉଛନ୍ତି ମାଧବ ମିଶ୍ର ମା ହେଉଛନ୍ତି ରତ୍ନବତୀ ଦେବୀ ଇଏ ଗୌରବଗଣ ସ୍ତୁତିକାରେ ବର୍ଣ୍ଣନା କରାଯାଇଛି ଗୋପକର୍ଣ୍ଣପୁର କହିଛନ୍ତି ଆମର ଭଗବାନଙ୍କର ଲୀଳାରେ ଯେଉଁମାନେ ଥିଲେ କୃଷ୍ଣ ଲୀଳାରେ ଯେଉଁମାନେ ଥିଲେ ସମସ୍ତେ ଗୌରାଙ୍ଗ ମହାପ୍ରଭୁଙ୍କ ଲୀଳାରେ ଅଂଶଗ୍ରହଣ କରିଛନ୍ତି ସମସ୍ତେ ଆସିଛନ୍ତି ତେଣୁ ଗୌରାଙ୍ଗ ମହାପ୍ରଭୁଙ୍କ ଲୀଳାରେ କିଏ କ'ଣ ଥିଲେ କୃଷ୍ଣ ଲୀଳାରେ ସେଟା ଗୌରବଗଣ ଦୀପିକାରେ ପ୍ରାପ୍ତ ହେବ ଆମେ ଚୈତନ୍ୟ ଚେତନାମୂର୍ତ୍ତି ମଧ୍ୟ ସେଠାକୁ ଉଦ୍ଧାର କରାଯାଇଛି କିଛି କିଛି ଉଦ୍ଧାର କରାଯାଇଛି ତେଣୁ ସେଥିରେ ବର୍ଣ୍ଣନା କରାଯାଇଛି ଇଏ ଗଦାଧର ପଣ୍ଡିତ ହେଉଛନ୍ତି ବୃଷଭାନ ସୁତ ଋଷଭାନ ସୁତ ଦେବୀ ଋଣମାନ ହରିପ୍ରିୟେ ସେ ହେଉଛନ୍ତି ରାଧାରାଣୀ ତେଣୁ ଯେତେବେଳେ ବର୍ଣ୍ଣନା କରାଯାଇଛି ଯେତେବେଳେ ନଦିଆ ନଦୀପୁରେ ଇଏ ଯେଉଁ ରହୁଥିଲେ ଗଦାଧର ପଣ୍ଡିତ ମହାପ୍ରଭୁଙ୍କର ବାସସ୍ଥାନ ନିକଟରେ ସେ ରହୁଥିଲେ ତେଣୁ ସେଠି ଥରେ ଆସିଥିଲେ ଈଶ୍ୱରପୁରୀ ଆସିଥିଲେ ଯିଏକି ମହାପ୍ରଭୁଙ୍କର ଗୁରୁ ତାଙ୍କୁ ଦୀକ୍ଷା ଦେଇଥିଲେ ଗୟାରେ ତାଙ୍କୁ ଦୀକ୍ଷା ଦେଇଥିଲେ ସେତେବେଳେ ଆସିଥିଲେ ସେ ଗୋଟେ କାବ୍ୟ ରଚନା କରିଥିଲେ ତା ନାଁ ହେଉଛି କୃଷ୍ଣ ଲୀଳାମୃତ କୃଷ୍ଣ ଲୀଳାମୃତ ଏ ମଧ୍ୟ ଏ ଲୀଳାମୃତକୁ ସେ ଦେଇଥିଲେ ଗୌରାଙ୍ଗ ମହାପ୍ରଭୁ ଦେଇଥିଲେ କହିଲେ ଏଇଟା ଟିକେ ତୁମେ ବହୁତ ପଣ୍ଡିତ ବିଦ୍ୱାନ ପଣ୍ଡିତ ଏଥିରେ କ'ଣ ଭୁଲ ଅଛି ଟିକେ ଦେଖ ସେ ଯାହା ସେ ତା କହିବା ନାହିଁ ସେ ପରସ୍ମୀ ବୋଲି ଆତ୍ମନୀତି ବୋଲି ଗୋଟେ କଥା ରହିଛି ଯାହା ହଉ ସେ ମଧ୍ୟ ଆମକୁ ପଢ଼ାଉଥିଲେ କୃଷ୍ଣଲୀଳାକୁ ପଢ଼ାଉଥିଲେ ଆମକୁ ଗଦାଧର ପଣ୍ଡିତ ପଢ଼ାଉଥିଲେ ତେଣୁ ଏଭଳି ଭାବରେ ଗଦାଧର ପଣ୍ଡିତର ବହୁତ ଲୀଳା ରହିଛି ମହାପ୍ରଭୁଙ୍କ ସହିତ ସେ ବହୁତ ସାଥୀ ଥିଲେ ଟିକେ ପରେ ସେ ଆସିଥିଲେ ପରେ ତାଙ୍କର ମାନେ କନିଷ୍ଠ ହେବେ କିନ୍ତୁ ମହାପ୍ରଭୁ ସହିତ ବହୁତ ଲୀଳା ନଦୀ ନଦୀପୁର ସବୁ ହେଇଛି ଗୌର ଗଦାଧର ତେଣୁ ବିଶେଷ ଭାବରେ ଗୋଟେ ଥର ପୁଣ୍ଡରିକ ବିଦ୍ୟାନିଧି ଆସିଥିଲେ ପୁଣ୍ଡରିକ ବିଦ୍ୟାନିଧି ହେଉଛନ୍ତି ଶ୍ରୀ ବୃଷଭାନ ବୃଷଭାନ ପ୍ରଭୁ ସେ ରାଧାରାଣୀଙ୍କ ପିତା ବୃଷଭାନ ତେଣୁ ପୁଣ୍ଡରିକ ବିଦ୍ୟାନିଧି ସେ ପୁଣ୍ଡରିକ ବିଦ୍ୟାନିଧି ଉପରେ ଆସିଛନ୍ତି ଥରେ ତାଙ୍କର ଗୃହ ଅନୁଷ୍ଠାନ ଥିଲା ସେ ଥରେ ଆସିଥିଲେ ନବଦୀପରେ ନବଦୀପ ତାଙ୍କ ମୁକୁନ୍ଦ ଦତ୍ତ ଭଗବାନଙ୍କର ବହୁତ ପାର୍ଶ୍ୱଦ ଅର୍ଥ ଅନ୍ତରଙ୍ଗ ପାର୍ଶ୍ୱଦ ମୁକୁନ୍ଦ ମୁକୁନ୍ଦ କ'ଣ ମୁକୁନ୍ଦ ଆଜି ଗା ଯେଉଁ ମୁକୁନ୍ଦ ରହିଛି କିବା ଜୟ ଜୟରା ଚାନ୍ଦେ ଆରାଧିକ ଶୋଭା ମୁକୁନ୍ଦ ଦତ୍ତ କ'ଣ କରୁଥିଲେ ମୁକୁନ୍ଦ ସୁନ୍ଦର ଗାଁ କରୁନଥିଲେ ମୁକୁନ୍ଦ କ'ଣ ସୁଶୋଭ କ'ଣ ଗୀତ ବାସୁଦେବା ଗାଏ ସଞ୍ଜୟ ମୁକୁନ୍ଦ ଦେବାଦି ଗାଏ ସେମାନେ ସବୁ ଗାନ କରନ୍ତି ସୁନ୍ଦର ଗାନ କରନ୍ତି ସେମାନେ ମୁକୁନ୍ଦ ଦତ୍ତ ସିଏ ତାଙ୍କୁ ନେଇକିରି ଗଦାଧର ପଣ୍ଡିତଙ୍କୁ ନେଇକି ଯାଇଥିଲେ ପୁଣ୍ଡରିକ ବିଦ୍ୟାନିଧି ପାଖକୁ ପୁଣ୍ଡରିକ ବିଦ୍ୟାନିଧି ମହାନ ବୈଷ୍ଣବ ସିଏ ତାଙ୍କର ପିତା ଲୀଳା ହେଉଛି ପୁଣ୍ଡରିକ ବିଦ୍ୟାନିଧି ପାଖକୁ ଯାଇଥିଲେ କିନ୍ତୁ ଗଦାଧର ପଣ୍ଡିତ ଦେଖିଲେ ପୁଣ୍ଡରିକ ବିଦ୍ୟାନିଧି ବହୁତ ତାଙ୍କର ସବୁ ରହିଛି ବହୁତ ଆଡ଼ମ୍ବରପୂର୍ଣ୍ଣ ଜୀବନଯାପନ କରୁଥିଲେ ବହୁତ ସ୍ୱର୍ଣ୍ଣ ଅଳଙ୍କାର ସବୁ ଧାରଣ କରୁଥିଲେ ବହୁତ ସୁନ୍ଦର ବସ୍ତ୍ର ରେସିଂ ବସ୍ତ୍ର ବହୁତ ମୂଲ୍ୟବାନ ବସ୍ତ୍ର ସବୁ ପରିଧାନ କରୁଥିଲେ ଆମର ବୈଷ୍ଣବର ଛିଣ୍ଡା କନ୍ଥା ବୈଷ୍ଣବ ପରିପାଟି ଛିଣ୍ଡା କନ୍ଥା ସନାତନ ଗୋସ୍ୱାମୀ ଯେତେବେଳେ ଯାଇଥିଲେ ମିନିଷ୍ଟର ପ୍ରାଇମ୍ ମିନିଷ୍ଟର ଥିଲେ ପ୍ରଧାନମନ୍ତ୍ରୀ ଥିଲେ ତ୍ୟାଗ କରି ଯେତେବେଳେ ଯାଇଥିଲେ ତାଙ୍କର ଭିଣେଇ ଦେଇଥିଲେ ତାଙ୍କୁ ଗୋଟେ ଶ୍ରୀକାନ୍ତ ଦେଇଥିଲେ ଭୋଟ କମ୍ବଳ ବହୁତ ମୂଲ୍ୟବାନ କମ୍ବଳଟି ଦେଇଥିଲେ ତେଣୁ ମହାପ୍ରଭୁ ସବୁବେଳେ ସେଇ କମ୍ବଳକୁ ଲକ୍ଷ୍ୟ କରନ୍ତି ଯେ
ଜାଣିପାରିଲେ ଚନ୍ଦ୍ର ଗୋସ୍ୱାମୀ ସେ ଗଲେ କାଶୀରେ ସେ ନଦୀରେ ନଦୀ ତଟରେ ଜଣେ ଗୋଡ଼ିଆ ଛିଣ୍ଡା କଥାକୁ ଶୁଖଉଥିଲେ ତାଙ୍କୁ ଯାଇ କହିଲେ ଏ ପ୍ରଭୁ ମୋର ଏ କମଳଟା ନେଇ ଆପଣ କଥାଟାକୁ ଦେବେ ସେ କହିଲେ ଆପଣ ଗୋଟେ ବହୁତ ସୁନ୍ଦର ବୈଷ୍ଣବ ଜଣେ ରହିଛନ୍ତି ଥଟା କରିବା ପାଇଁ ଆଉ କିଏ ମିଳିଲେ ବହୁତ ସୁନ୍ଦର ଥଟା କରୁଛନ୍ତି କିଏ ଏତେ ମୂଲ୍ୟବାନ କମଳ ନେଇକିରି ଛିଣ୍ଡା କଥା ନେବ ନା ନା ମୋର ଦରକାର ସେ ଛିଣ୍ଡା କଥା ବୈଷ୍ଣବ ମାନେ ଛିଣ୍ଡା ବସ୍ତ୍ର ପିନ୍ଧିବେ କିନ୍ତୁ ଇଏ ଯେଉଁ ଏତେ ମୂଲ୍ୟବାନ ବସ୍ତ୍ର ଦେଖି ଗଦାଧର ପଣ୍ଡିତଙ୍କର ସନ୍ଦେହ ହେଲା ମୁକୁନ୍ଦ ଜାଣିପାରିଲେ ତେଣୁ ମୁକୁନ୍ଦ ଗୋଟେ ଭାଗବତ ଗୋଟେ ଶ୍ଳୋକ ପାଠ କଲେ କ'ଣ ସେ ଶ୍ଳୋକ ଆହୋ କୀଜନ ସ୍ତନ କାଳକୂଟନ ବହୁତ ପ୍ରସିଦ୍ଧ ଶ୍ଲୋକ ସୁଖଦେବ ଗୋସ୍ୱାମୀ ଏ ଶ୍ଳୋକ ଶୁଣିକି ଆସିଥିଲେ ବ୍ରହ୍ମଚିନ୍ତନ କରୁଥିଲେ ଆସି ଭାଗବତ ପାଠ କଲେ ବହୁ ସ୍ଥାନରେ ଏ ଶ୍ଳୋକଟି ରହିଛି ଏ ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଭଗବାନଙ୍କ କୃପା ଗଙ୍ଗା ଦୟାଳୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହା ଶରଣରେ ଆମେ ଯିବା ଏହି ଶ୍ଲୋକଟି ଯେତେବେଳେ ପାଠ କରିଦେଲେ ମୁଣ୍ଡରେ କି ବିଧାନୀ ଯେଉଁ ତାଙ୍କର ପରିପାଟି ଥିଲା ବହୁତ ସୁନ୍ଦର ଭାବ ବହୁତ ଆଡ଼ମ୍ବରପୂର୍ଣ୍ଣ ଜୀବନଯାପନ କରୁଥିଲେ ସାଙ୍ଗେ ସାଙ୍ଗେ ଇଏ ହୋଇଗଲେ ତାଙ୍କର ଆସିଗଲା ଭାବ ଆସିଗଲା ସବୁ ଅଷ୍ଟସାତ୍ର ବିକାର ଦେଖାଗଲା ତାଙ୍କର ବସ୍ତ୍ର ବସ୍ତ୍ର ସବୁ ଛିଣ୍ଡା କରି ସବୁ ଗଢ଼ିଲେ ତଳେ ଗଢ଼ିଲେ ତେଣୁ ମୁଁ ଗଦାଧର ପଣ୍ଡିତ ଜାଣିଲେ ପ୍ରକୃତରେ ଇଏ ଜଣେ ବହୁତ ଉନ୍ନତ ବୈଷ୍ଣବ କିନ୍ତୁ ଏଇଟା ଗୋଟେ ଅପରାଧ ହୋଇଗଲା ତାଙ୍କୁ ସେ ମନରେ କହିନାହାନ୍ତି କିଛି ବଚନରେ କିଛି କହିନି ମନରେ କିନ୍ତୁ ତାଙ୍କୁ ସନ୍ଦେହ କଲେ ଏଇଟା ଅପରାଧ ହୋଇଗଲା ତେଣୁ ସେ ଚିନ୍ତା କଲେ ଏ ଅପରାଧରୁ କେମିତି ମୁକ୍ତ ହେବା ସୂକ୍ଷ୍ମ ଅପରାଧ ରହିଛି ବହୁତ ସୂକ୍ଷ୍ମ ଅପରାଧ ରହିଛି ଅପରାଧରୁ କେମିତି ମୁକ୍ତ ହେବା ତେଣୁ ମହାପ୍ରଭୁ କହିଲେ ସେ ତେଣୁ ମହାପ୍ରଭୁ କହିଲେ ଯେ ମୁଁ ତାଙ୍କଠାରୁ ଦୀକ୍ଷା ଗ୍ରହଣ କରିବି ତେଣୁ ଏଇ ପୁଣ୍ଡରେକ ବିଦ୍ୟାନିଧି ପାଖରୁ ଦୀକ୍ଷା ନେଇଥିଲେ ଗଦାଧର ପଣ୍ଡିତ ପୁଣ୍ଡରେକ ବିଦ୍ୟାନିଧି ଆମର ଚୈତନ୍ୟ ବର୍ଣ୍ଣନା କଲେ ପୁଣ୍ଡରେକ ବିଦ୍ୟାନିଧି ସେ ପ୍ରକୃତରେ ଥିଲେ ଋଷମାନଙ୍କୁ ସେ ଥରେ ଯାଇଥିଲେ ପୁରୀ ପୁରୀରେ ଯେତେବେଳେ ଜଗନ୍ନାଥ ମନ୍ଦିରରେ ଓଢ଼ଣ ଷଷ୍ଠୀ ତିଥି ରହିଛି ଓଢ଼ଣ ଷଷ୍ଠୀ ତିଥି ଯେଉଁଦିନ ଭଗବାନଙ୍କୁ ଲୁଗା ଘୋଡ଼େଇ ଦିଆଯାଏ ଶୀତ ଦିନ ଆରମ୍ଭରେ ସେଇଟା କରାଯାଏ ସେଇ ତିଥିରେ ସେ ଯେଉଁ ଦେଖିଲେ ଜଗନ୍ନାଥଙ୍କୁ ଯେଉଁ ବସ୍ତ୍ର ସବୁ ପରିଧାନ କରାଯାଉ ଯେଉଁ ଘୋଡ଼ଉଛନ୍ତି ସେଇଟାକୁ ସଂସ୍କାର ହୋଇନି ଧୁଆଧୁଇ ହୋଇନି ସେମିତି ପେଜ ପେଜ ସବୁ ଲାଗିଛି ତାକୁ ସେଇଟାକୁ ଲଗେଇ ଦେଇଛନ୍ତି ସେ ମନରେ ଚିନ୍ତା କରିଦେଲେ ଏଭଳି ଜଗନ୍ନାଥଙ୍କୁ ଦେଉଛନ୍ତି ପୂଜା କରୁଛନ୍ତି ତପର କରୁଛନ୍ତି ଚିନ୍ତା କରିଦେଇକି ଯାଇଛନ୍ତି ରାତିରେ ଯେତେବେଳେ ସ୍ନାନ କରିଛନ୍ତି ସେ ସବୁ ଜଗନ୍ନାଥ ବଳରାମ ବଳଦେବ ବଳଦେବ ଆସିଲେ ଦୁଇ ଜଣ ଜଣେ ଏଗାଲୁ ଗୋଟେ ଚାପଡ଼ା ସେ ଜଣେ ଆଗରୁ ସେ ଗାଲୁ ଗୋଟେ ଚାପଡ଼ା ମାରିଲେ ତାଙ୍କ ଗାଲ ଫୁଲିଗଲା ଏ ଲୀଳା ବର୍ଣ୍ଣନା କରାଯାଇ ଚୈତନ୍ୟ ଆମଥରେ ଓଢ଼ଣ ଷଷ୍ଠୀରେ ଆମର ଗୁରୁଦେବଙ୍କର ଆବିର୍ଭାବ ତିଥି ତେଣୁ ଏ କଥାରେ କହିଲି ଦେହ ଏଇଭଳି ଭାବରେ ଗଦାଧର ପଣ୍ଡିତ ନବଦ୍ୱୀପରେ ମହାପ୍ରଭୁଙ୍କ ସହିତ ବହୁତ ଲୀଳା କରିଥିଲେ ଗୋଟେ ଥର ଗଦାଧର ପଣ୍ଡିତ କ'ଣ କଲେ ନା ମହାପ୍ରଭୁ ଗୋଟେ ପାନକୁ ଦେଲେ ଭଗବାନଙ୍କୁ ଅର୍ପିତ ପାନକୁ ଦେଇଥିଲେ ସେ ପାନ ଖାଇକି ତାଙ୍କର ମହାପ୍ରଭୁଙ୍କ ନିମାୟ ପଣ୍ଡିତଙ୍କର ତାଙ୍କର ଭାବ ବେଶ ଆସିଲା ସେ କହିଲେ ଏ ଶ୍ୟାମ ସୁନ୍ଦର କେଉଁଠି ଅଛନ୍ତି ଗଦାଧର ଶ୍ୟାମ ସୁନ୍ଦର କେଉଁଠି ଅଛନ୍ତି ଏଇଭଳି ଭାବରେ ଭାବରେ କହୁଛନ୍ତି ଗଦାଧର ପଣ୍ଡିତ କହିଲେ ନା ତମ ହୃଦୟ ଭିତରେ ଅଛନ୍ତି ଯେତେବେଳେ ଏତିକି ଶୁଣିଦେଲେ ସାଙ୍ଗେ ସାଙ୍ଗେ ନିଜର ହୃଦୟକୁ କ୍ରିୟା ପାଇଁ ଆରମ୍ଭ କରିଛନ୍ତି ହନୁମାନ କରିଥିଲେ ତେଣୁ ଗଦାଧର ତାଙ୍କୁ ସାନ୍ତ୍ୱନା ଦେଇପାରିଲେ ସେ ଆସିବେ ବର୍ତ୍ତମାନ ହୃଦୟ ଭିତରେ ବର୍ତ୍ତମାନ ଆସିବେ ଏଭଳି କହିଲେ ସେ ଶାନ୍ତ ହୋଇଥିଲେ ତେଣୁ ସତୀମାତା ସବୁବେଳେ କହୁଥିଲେ ଗଦାଧର ତୁମେ ରୁହ ଆମର ନିମାୟ ସବୁବେଳେ ରୁହ ଏଭଳି ଭାବେ ବହୁତ ଲୀଳା ହେଉଛି ନବଦ୍ୱୀପରେ ତାପରେ ଯେତେବେଳେ ଭଗବାନ ଆସିଲେ ସନ୍ନ୍ୟାସ ନେଇକିରି ଆସିଲେ ପୁରୀକି ଆସିଲେ ଗଦାଧର ମଧ୍ୟ ଆସିଲେ ପୁରୀରେ ପୁରୀରେ ତୋଟା ଗୋପୀନାଥ ରହିଛି ତୋଟା ଗୋପୀନାଥ ଦେଖିଛନ୍ତି ତୋଟା ଗୋପୀନାଥ ତୋଟା ଗୋପୀନାଥ ସେ ତୋଟା ଗୋପୀନାଥ କେଉଁଠୁ ଆସିଲେ ନା ଯେତେବେଳେ ଗୌରାଙ୍ଗ ମହାପ୍ରଭୁ ଏହିପରି ଭାବରେ ଭଗବାନଙ୍କୁ ଭାବାବେଶରେ ଧାଉଁଥିଲେ କୁଆଡ଼େ ଗଲେ କୁଆଡ଼େ ଗଲେ କାହା ଗଲେ କାହା ପାଉଁ ବ୍ରଜେନ୍ଦ୍ର ନନ୍ଦନ ଏଇଭଳି ଭାବରେ କହି ଯାଉଥିଲେ ସେଇ ତୋଟା ସେଠି ସେଠି ମନ୍ଦିର ନଥିଲା ସେଇ ସ୍ଥାନରେ ସେଇଟା ରହିଛି ଶିବଜୀଙ୍କର ମନ୍ଦିର ଅଛି ସେଇଠି ତା ନାଁ ଗୋଟେ କ'ଣ ରହିଛି ସେଇଟା ସେଠି ଯାଇକରି ଯେତେବେଳେ ସେ ମାଟିକୁ ଖୋଳୁଥିଲେ ଖୋଳିଲେ ଭାବ ବିଷୟରେ ଖୋଳିଲା ବେଳକୁ ସେ ଗୋପୀନାଥ ବାହାରିଥିଲେ ଏ ତୋଟା ଗୋପୀନାଥ ସିଏ ଗୋପୀନାଥକୁ ଦେଇଥିଲେ ଗଦାଧର ପଣ୍ଡିତଙ୍କୁ ସେ ପୂଜା କରୁଥିଲେ ଗଦାଧର ପଣ୍ଡିତଙ୍କର ଏବଂ ସବୁଦିନେ ସେ ଭାଗବତ କଥା କହୁଥିଲେ ଯାହାକି ମହାପ୍ରଭୁ ଯାଇକି ସବୁଦିନ ଶ୍ରବଣ କରୁଥିଲେ ପୁରୀରେ ଥିଲା 24 ବର୍ଷ ଏହିସବୁ ଲୀଳା ଚାଲିଥିଲା ସବୁଦିନେ ସେ ଶ୍ରବଣ ବିଶେଷ ଭାବରେ ଗଦାଧର ପଣ୍ଡିତ ଏ ଭାଗବତଙ୍କର ଧ୍ରୁବ ଚରିତ ଏବଂ ପ୍ରହ୍ଲାଦ ଚରିତ ଏଇ ଦୁଇଟି ଚରିତ ଗାନ କରନ୍ତି ଏବଂ ଏ ଶ୍ରବଣ କରନ୍ତି ମହାପ୍ରଭୁ ତେଣୁ ଏଇଭଳି ଭାବରେ ଲୀଳା ଚାଲିଥିଲା ଗଦାଧର ପଣ୍ଡିତ ବୃଦ୍ଧ ହୋଇଗଲେ ସେ ସମୟରେ ସେ ଚିନ୍ତା କଲେ ମୁଁ ଆଉ ପୂଜା କରିପାରୁନାହିଁ ତେଣୁ ଜଣେ ବ୍ରାହ୍ମଣ ବା ଜଣେ ପୂଜାରୀ ରଖିବେ ପୂଜା କରିବେ ଏଭଳି ଚିନ୍ତା କରୁଛନ୍ତି ସେଦିନ ରାତିରେ ଶୋଇଲା ବେଳେ ଏଭଳି ଚିନ୍ତା କରୁଥିଲେ ତା ପରଦିନ ସକାଳେ ଯେତେବେଳେ ଆସିକି ଦେଖୁଛନ୍ତି ଭଗବାନ ବସି ଯାଇଛି ସୂତା ଗୋପୀନାଥ ସେ ଠିଆ ହେଇକି ଥିଲେ କିଏ ବସିକିରି ରହିଛନ୍ତି ବିଗ୍ରହ କରି ଅଛନ୍ତି କି ସେ ଦେଖିବା ବସି ଯାଇଛନ୍ତି ସିଏ ଭଗବାନ ବସି ଯାଇଛନ୍ତି ଗଦାଧରଙ୍କଠାରୁ ସେବା ନେବା ପାଇଁ ସେ ବସିଗଲେ ତେଣୁ ଏଇଭଳି ଭାବରେ ଗଦାଧରଙ୍କର ବହୁତ ଲୀଳା ରହିଛି ବିଶେଷ ଭାବରେ ଆମର ଭକ୍ତିମନ ଠାକୁର ଭକ୍ତିମନ ଠାକୁର ଗୋଟେ ରଚନା କରିଛନ୍ତି ସଙ୍ଗୀତ ସେ ସଙ୍ଗୀତଟି ଭଜ ଗୋଦ୍ରୁମ କାନନ କୁଞ୍ଜ ବିଦୁନ ଏଇ ଗୋଟେ ସଙ୍ଗୀତ ଗାନ ରଚନା କରିଛନ୍ତି ଆମେ ଭକ୍ତିମନ ଠାକୁର ସେ କହିବା ଏବେ ତ ଆସିଗଲା ତାର ପ୍ରସଙ୍ଗ ଆସିଗଲା ଭକ୍ତିମନ ଠାକୁରଙ୍କର ଭକ୍ତିମନ ଠାକୁର ଏଇଟା ରଚନା କରିଛନ୍ତି ସେଇଥିରୁ ଗୋଟିଏ ଶ୍ଲୋକ 20ତମ ଶ୍ଲୋକକୁ ପାଠ କରି ଆମକୁ ଗଦାଧରଙ୍କର ବିଷୟରେ କଥାକୁ ବିଶ୍ରାମ ଦେବା ସେ କହୁଛନ୍ତି ସ୍ମର ଗୌର ଗଦାଧର କେଳି କଳମ ଭବ ଗୌର ଗଦାଧର ପକ୍ଷଚର ଶୁଣୁ ଗୌର ଗଦାଧର ପ୍ରାଣ କଥା ଭଜ ଗୋଦ୍ରୁମ କାନନ କୁଞ୍ଜ ବିଧୁମ ଭଜ ଗୋଦ୍ରୁମ କାନନ କୁଞ୍ଜ ବିଧୁମ ଭଜ ଗୋଦ୍ରୁମ କାନନ କୁଞ୍ଜ ବିଧୁମ ବହୁତ ପ୍ରସିଦ୍ଧ ସଙ୍ଗୀତ ଭକ୍ତିମନ ଠାକୁରଙ୍କର ଏଇଟା ଭକ୍ତିମନ ରଚନା କରିଛନ୍ତି ଏଇଟାକୁ ଯଦି ତେ ହରିପଦ ସରୋଜ ସୁଧା ଭଗବାନଙ୍କର ଗୋଦ୍ରୁମ କାନନ ଗୋଦ୍ରୁମ କାନନ ଗୋଦ୍ରୁମ ରହିଛି ଭଗବାନ ବାର ନବଦ୍ୱୀପ ନା ତାହେଲେ ଗୋଟିଏ ଦ୍ୱୀପ ହେଉଛି ଗୋଦ୍ରୁମ ଯେଉଁଠି ଭକ୍ତିମନ ଠାକୁରଙ୍କର ସେଠି ତାଙ୍କୁ ସମାଧି ଦିଆଯାଇଥିଲା ଗୋଦ୍ରୁମ କାନନ ସେ ସ୍ଥାନ ରହିଛି ଭକ୍ତିମନ ଠାକୁରଙ୍କର ସେ ହେଉଛି ଭଜନ କୁଟୀର ସେଇଠି ସବୁ ସ୍ମର ଗୌର ଗଦାଧର କେଳି କଳା ଗୌର ଗଦାଧରଙ୍କର କେଳି ଯେଉଁ ସବୁ ହେଇଥିଲା ଭଗବାନଙ୍କର ସେଟାକୁ ସ୍ମରଣ କରନ୍ତୁ କେଳି କଳା ଭବ ଗୌର ଗଦାଧର ପକ୍ଷଚର ଗୌର ଗଦାଧରଙ୍କ ପକ୍ଷରେ ଆମେ ତାଙ୍କର ଭଜନ କରିବା ଭବ ଶୁଣୁ ଗୌର ଗଦାଧର ଚାରୁ କଥା ଗୌର ଗଦାଧରଙ୍କ ଅନେକ ସୁନ୍ଦର ସୁନ୍ଦର କଥା ରହିଛି ଗଦାଧର ପଣ୍ଡିତ ଏବଂ ଗୌରାଙ୍ଗ ମହାପ୍ରଭୁଙ୍କର ଏଇଟାକୁ ଆମେ ଶ୍ରବଣ କରିବା ଭଜ ଗୋଦ୍ରୁମ କାନନ କୁଞ୍ଜବିଧୁ ଗୋଦ୍ରୁମ କାନନ କୁଞ୍ଜବିଧୁ ସେଇ ମହାପ୍ରଭୁଙ୍କୁ ଭଜନ କରିବା ହରେ କୃଷ୍ଣ 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 ହରେ 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 ରାମ ରାମ ଜୟ ଗଦାଧର ପଣ୍ଡିତ କି ଗଦାଧର ପଣ୍ଡିତଙ୍କ ଶୁଭ ପୂର୍ବାଙ୍କ ମହାମହୋତ୍ସବ କି ବର୍ତ୍ତମାନ ଆମର ଭକ୍ତିମନ ଠାକୁରଙ୍କ ବିଷୟରେ କିଛି କଥା କହିବା ଭକ୍ତିମନ ଠାକୁରଙ୍କର ବହୁତ କଥା ରହିଛି ଆମେ ସଂକ୍ଷେପରେ କହିବା ଭକ୍ତିମନ ଠାକୁର ଆମର ଭକ୍ତିମନ ଠାକୁରଙ୍କର ଗୋଟେ ପ୍ରଣାମ ମନ୍ତ୍ର ପାଠ କରିବା ଯେଉଁଟାକୁ ଆମେ ଯେତେବେଳେ ପୁଷ୍ପାଞ୍ଜଳି ଦେବା ସେ ପ୍ରଣାମ ମନ୍ତ୍ରଟି କହିବା ନମୋ ଭକ୍ତି ବିନୋଦାୟ ସଚ୍ଚିଦାନନ୍ଦ ନାମିନୀ ଗୌରଶକ୍ତି ସ୍ୱରୂପାୟ ରୂପାନୁଭବରାୟତେ ନମୋ ଭକ୍ତି ବିନୋଦାୟ ସଚ୍ଚିଦାନନ୍ଦ ନାମିନୀ ତାଙ୍କ ଶରୀର ଆମ ଭଳି ଶରୀର ଭଗବାନ ଭଳି ଶରୀର ସଚ୍ଚିଦାନନ୍ଦ ଶରୀର ଆମେ ସେଥିପାଇଁ ସଚ୍ଚିଦାନନ୍ଦ ଭକ୍ତ ଠାକୁର କି ଯାହା ବୋଲି କହୁଛେ ସଚ୍ଚିଦାନନ୍ଦ ସେ ଭଗବାନ ଭଳି ଭଗବାନ ପାର୍ଶ୍ୱ ପ୍ରକୃତିରେ ସେ ଥିଲେ ଭଗବାନ କୃଷ୍ଣଙ୍କ ଲୀଳାରେ ସେ ଅଂଶଗ୍ରହଣ କରିଥିଲେ କ'ଣ ମଞ୍ଜରୀ ଉପରେ ଥିଲେ ସେ କ'ଣ ତାଙ୍କ ନା କମଳା ମଞ୍ଜରୀ ସେ ଥିଲେ କମଳା ମଞ୍ଜରୀ ତେଣୁ ରାଧାରାଣୀଙ୍କ ସଖୀ ହିସାବରେ ସେ ଥିଲେ କମଳା ମଞ୍ଜରୀ ତେଣୁ ସେଇ ଭକ୍ତିମନ ଠାକୁର ସେ ଆସିଲେ ସପ୍ତମ ଗୋସ୍ୱାମୀ ବୋଲି ତାଙ୍କୁ କୁହାଯାଏ ଷଡ଼ଗୋସ୍ୱାମୀ ଯେଉଁ ରହିଛି ସନାତନ ଗୋଟେ ରଘୁନାଥ ଶ୍ରୀଜୀବ ଗୋପାଳ ଦାସ ରଘୁନାଥ ଏ ଷଡ଼ଗୋସ୍ୱାମୀ ତାଙ୍କୁ ସପ୍ତମ ଗୋସ୍ୱାମୀ ବୋଲି କୁହାଯାଏ ସପ୍ତମ ଗୋସ୍ୱାମୀ ଇଏ ସପ୍ତମ ଗୋସ୍ୱାମୀ ତାକୁ ଆଖ୍ୟା ଦିଆଯାଇଛି ଭକ୍ତିମନ ଠାକୁରଙ୍କୁ ତେଣୁ ନମ ଭକ୍ତି ବିନୋଦ ସଚ୍ଚିଦାନନ୍ଦ ନାମିନି ସେ ସଚ୍ଚିଦାନନ୍ଦ ଭଗବାନ ଭଳି ଶରୀର ତାଙ୍କର ଘୋର ଶକ୍ତି ସ୍ୱରୂପ ଆୟ ଘୋରଙ୍କର ଶକ୍ତି ସେ ପ୍ରାପ୍ତ ହୋଇଛନ୍ତି ରୂପାନଙ୍କ ବରା ଏତେ ରୂପାନଙ୍କ ଆମର ଏ ଧାରା ହେଉଛି ରୂପାନଙ୍କ ଧାରା ରୂପ ଗୋସ୍ୱାମୀ ଆମେ ସବୁଦିନ ସକାଳେ ପାଠ କରୁଛେ ଭକ୍ତିର ସାନ୍ତ ସିନ୍ଧୁ ରୂପ ଗୋସ୍ୱାମୀ ଅନେକ ଗ୍ରନ୍ଥ ରଚନା କରିଛନ୍ତି ଆମ ଜୀବନରେ ତାକୁ ପଢ଼ିପାରିବା ନାହିଁ କିନ୍ତୁ ଆମ ପାଇଁ ସେ ରଚନା କରିଛନ୍ତି ଆମେ ପଢ଼ିପାରିବା ନାହିଁ ଏ ଦୁର୍ଭାଗ୍ୟ ବିଷୟ ତେଣୁ ଇଏ ଯେଉଁ ରଚନା କରିଛନ୍ତି ଆମେ ଭକ୍ତିର ସାନ୍ତ ସିନ୍ଧୁ ପଢ଼ୁନେ ଆଉ କାଲି ତ ପାଠ ହେବ ଭକ୍ତିର ସାନ୍ତ ସିନ୍ଧୁ ରସର ଅମୃତ ସିନ୍ଧୁ ତେଣୁ ସେ ରୂପାନ ଆମର ଧାରା ହେଉଛି ରୂପାନଙ୍କ ଧାରା ଏ ଯେଉଁ ଛଅ ଗୋସ୍ୱାମୀ ଅଛନ୍ତି ତାଙ୍କ ଭିତରେ ରୂପ ଗୋସ୍ୱାମୀଙ୍କର ଯେଉଁ ତତ୍ତ୍ୱ ରହିଛି ସେ ତତ୍ତ୍ୱଟା ଆମକୁ ସବୁ ସେମାନେ ଫଲୋ କରୁଛି ସେ ରୂପାନଙ୍ଗ ଆମେ ଅନୁଗ ତାଙ୍କ ରୂପ ରୂପାନଙ୍ଗ ଯଦିଓ ସନାତନ ଗୋସ୍ୱାମୀ ବଡ଼ ଭାଇ କିନ୍ତୁ ରୂପ ଗୋସ୍ୱାମୀ ସେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତି ସାନ ଭାଇ ରୂପ ଗୋସ୍ୱାମୀ ସାନ ଭାଇ ରୂପ ତେଣୁ ରୂପାନଙ୍କ ବରାୟତେ ଏ ରୂପାନଙ୍କ ଧାରାରେ ସେ ହେଉଛନ୍ତି ଶ୍ରେଷ୍ଠ ବରାୟତେ ଭକ୍ତିମନ ଠାକୁର ଏଇ ମନ୍ତ୍ରରୁ ଆମେ ଜାଣିପାରିବା ତାଙ୍କର କେତେ ମହାତ୍ମ୍ୟ ରହିଛି ରୂପାନଙ୍କ ଯେତେ ବୈଷ୍ଣବ ଅଛନ୍ତି ତାଙ୍କ ମଧ୍ୟ ଶ୍ରେଷ୍ଠ ସିଏ ରୂପାନଙ୍କ ଧାରାରେ ବରାୟତେ ସଚ୍ଚିଦାନନ୍ଦ ନାମିନୀ ତାଙ୍କ ସର୍ବସାଧାରଣ ମନୁଷ୍ୟ ଆମର ଭଳି ନଥିଲା ଭଗବାନ ଭଳି ସଦସ୍ୟ ପ୍ରାପ୍ତ ହୋଇଥିଲେ ଘୋର ଶକ୍ତି ସେ ପ୍ରାପ୍ତ ହୋଇଥିଲେ ଘୋର ଶକ୍ତି ଦେଖିବା ତାଙ୍କର ଲୀଳା ସବୁ ରହିଛି ବହୁତ ଲୀଳା ରହିଛି ଆମେ ତ ସଂକ୍ଷେପରେ କହିବା ତେଣୁ ସେ ଆବିର୍ଭାବ ହୋଇଥିଲେ 1838 ମସିହାରେ 2 ତାରିଖ ସେପ୍ଟେମ୍ବର 2 ତାରିଖରେ ତାଙ୍କର ଆବିର୍ଭାବ ହୋଇଥିଲା ତାଙ୍କ ନାଁ ଥିଲା କେଦାରନାଥ ଦତ୍ତ ଉଲଗ୍ରାମ ବୀରନଗର ନଦିଆ ଜିଲ୍ଲାରେ ତାଙ୍କର ଆବିର୍ଭାବ ହୋଇଥିଲା 1838 ମହାପ୍ରଭୁ 1486 ମସିହାରେ ଆବିର୍ଭାବ ହୋଇଥିଲେ ସେ 48 ବର୍ଷ କ'ଣ ଲୀଳା କରିଥିଲେ 1534 ସେ ଅପ୍ରକଟ ହୋଇଥିଲେ 1534 ମସିହାରେ ସେ ଯେଉଁ ଅପ୍ରକଟ ହୋଇଥିଲେ ସେଇ ତୋଟା ଗୋପୀନାଥରେ ସେ ତାଙ୍କ ଶରୀରରେ ମିଶିଯାଇଥିଲେ ଏକ ସମୟରେ ସେ ତୋଟା ଗୋପୀନାଥକୁ ଯାଇଥିଲେ ଆଉ ଆସି ଫେରିନାହାନ୍ତି ଜଗନ୍ନାଥ ମନ୍ଦିରକୁ ଯାଇଥିଲେ ସେଠି ମଧ୍ୟ ଫେରିନାହାନ୍ତି ଦୁଇଟି ଜାଗାରେ ସେ ଭଗବାନଙ୍କ ସହିତ ମିଶିଯାଇଥିଲେ ଭଗବାନଙ୍କ ଅପ୍ରକଟ ବିଷୟରେ ମହାପ୍ରଭୁଙ୍କ ବିଷୟରେ ଲୀଳାରେ ଏଇଟା ବର୍ଣ୍ଣନା କରାଯାଇଛି ତୋଟା ଗୋପୀନାଥରେ ମଧ୍ୟ ଲେଖା ହେଇଛି ସେଇଟା ତୋଟା ଗୋପୀନାଥ ଲେଖା ହେଇଛି ମହାପ୍ରଭୁ ଆସିଥିଲେ ଏଠି ତୋଟା ଗୋପୀନାଥଙ୍କ ଶରୀରରେ ମିଶିଯାଇଥିଲେ ଏବଂ ଜଗନ୍ନାଥ ମନ୍ଦିରରେ ମଧ୍ୟ ଜଗନ୍ନାଥଙ୍କୁ ଯାଇଥିଲେ ଆଉ ଫେରିନାହାନ୍ତି ସେ ଭଗବାନଙ୍କର ଅପ୍ରକଟ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ ଭଗବାନଙ୍କ ଆବିର୍ଭାବ ଯେଭଳି ଭାବରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ଭଗବାନଙ୍କ ଅପ୍ରକଟ ଯଦି ଆମେ ପାଳନ କରୁଛେ ଜନ୍ମାଷ୍ଟମୀ ପାଳନ କରୁଛି ନା ଅପ୍ରକଟ ହେଉଛି ତିଥି କାହିଁକି ପାଳନ କରାଯାଉ ନାହିଁ ବୈଷ୍ଣବମାନଙ୍କର ପ୍ରକଟ ଅପ୍ରକଟ ପାଳନ କରାଯାଉଛି ଭଗବାନ ପାଇଁ ପାଳନ କରାଯାଉ ନାହିଁ ନା ଭକ୍ତ କ୍ଷୋଭଜନକ ଭକ୍ତ ବହୁତ ତାଙ୍କର ମାନେ ବହୁତ ଦୁଃଖ କରିବେ ସେଇଟାକୁ ଭଗବାନଙ୍କ ଆବିର୍ଭାବରେ ଯେଉଁ ପ୍ରକାର ଉତ୍ସାହ ହେଉଛି ଭଗବାନଙ୍କର ନୃତ୍ୟ କରୁଛନ୍ତି ଭଗବାନ ତିରୋଭାବ ପୁଣି ଆଉ କ'ଣ ନୃତ୍ୟ କରିବେ ଭଗବାନ ନାହାନ୍ତି ପ୍ରାଣ ଆମ କାହିଁକି ରହିଛି ଏଭଳି ଭାବରେ ଚିନ୍ତା କରିବେ ସେମାନେ ଭଗବାନଙ୍କ ତିରୋଭାବ ପାଳନ କରାଯାଏ ନାହିଁ ତେଣୁ ଗୌରାଙ୍ଗ ଆପଣଙ୍କର ତିରୋଭାବ ପାଇବେ ନାହିଁ ବହୁତ ମାନେ ସିକ୍ରେଟ ସବୁ କନଫିଡେନ୍ସିଆଲ ଜିନିଷ ସେଇଟା କେଉଁଠି ମିଳେ ନାହିଁ କେଉଁଠି ଲେଖା ହେଇନାହିଁ ଚୈତନ୍ୟ ଚରିତ୍ରାନନ୍ଦ ବର୍ଣ୍ଣନା କରାଯାଇ ନାହିଁ ଆବିର୍ଭାବ କେତେ ସୁନ୍ଦର ଭାବରେ ବର୍ଣ୍ଣନା କରାଗଲା ଭଗବାନ ଯେତେ ରହିଥିଲେ ଅବତାର ତାଙ୍କର ଆବିର୍ଭାବ ବିସ୍ତାର ଭାବରେ ବର୍ଣ୍ଣନା କରାଯାଉଛି, ତିରୋଭାବ ବର୍ଣ୍ଣନା କରାଯାଉ ନାହିଁ। କାହିଁକି ନା ଭକ୍ତମାନେ ଶୁଣିଲେ ଧୈର୍ଯ୍ୟ ଧରିପାରିବେ, ରହିପାରିବେ ନାହିଁ। ତାଙ୍କ ପ୍ରିୟ ଭଗବାନଙ୍କର ତିରୋଭାବ ଆନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ, ଦୁଃଖରେ ରହିବେ। ତେଣୁ ଏହିଭଳି ଭାବରେ ତିରୋଭାବ ମହାପ୍ରଭୁଙ୍କର ତିରୋଭାବ ବିଷୟରେ ଆମେ ସାଧାରଣତଃ ଭାବରେ ପାଇପାରିବା ନାହିଁ। ଯାହା ହଉ, ଇଏ ଯେଉଁ ଭଗବାନ ଭକ୍ତିମୁନି ଠାକୁର ଆସିଲେ, ସେଠି ଆସିଲେ ସେ ସମୟରେ ମହାପ୍ରଭୁ ଚାଲିଗଲା ପରେ 1534 ମସିହା ପରେ, ତାହାପରେ ପୁଣି ବୈଷ୍ଣବ ଧର୍ମ ଯେଉଁ ରହିଥିଲା ସେ ଆସ୍ତେ ଆସ୍ତେ ପତନ ହୋଇଗଲା। ବୈଷ୍ଣବ ଧର୍ମ ପ୍ରାୟ ଯେଉଁ ରହିଛନ୍ତି ପ୍ରାୟ 13 ଅପସମ୍ପ୍ରଦାୟ ଆସିଯାଇଥିଲେ, ଆପଣ ଜାଣିଥିବେ ଅପସମ୍ପ୍ରଦାୟ। ଆମେ ଯେଉଁ ଓଡ଼ିଆ ଜଗନ୍ନାଥ ଦାସଙ୍କର କହୁଛେ, ଓଡ଼ିଆ ରହିଛି ବହି ଭାଗବତ ରଚନା କରୁଛନ୍ତି, ତାଙ୍କୁ ଅତି ବଡ଼ି ବୋଲି କୁହାଯାଏ, ସେଗୁଡ଼ା ଅପସମ୍ପ୍ରଦାୟ। ଆଉଲୁ ବାଉଲୁ କର୍ତ୍ତା ଭେଜା, ସେଗୁଡ଼ା ବରାଙ୍ଗ ନାଗରୀ, ଏଭଳି ଭାବେ ସଖୀ ବେଠି, ଏଗୁଡ଼ିକରେ ଅନେକ 13 ଅପସମ୍ପ୍ରଦାୟ ହୋଇଥିଲା ସେ ସମୟରେ। ଆମର ଓଡ଼ିଆରେ ଗୋଟେ କଥା ରହିଛି, କ'ଣ ମାଗୁର ମାଛ ଝୋର, ମାଗୁର ମାଛ ଝୋର ନବଜୀବିତରେ କୋର ପେଟା ହରିଆ ହରିଆ ଘୋର, ଏ ଅପସମ୍ପ୍ରଦାୟ। ମାଗୁର ମାଛ ଝୋର ଯାହା କରୁଛ ଯାହା କରୁଛ କର, ହରିଙ୍କର ନାମ ନିଅ, ଏ ଅପସମ୍ପ୍ରଦାୟ ଆସିଯାଇଥିଲା। ଆମର ଯେଉଁ ବୈଷ୍ଣବ ସମ୍ପ୍ରଦାୟ, ବୈଷ୍ଣବ ଧାର ରହିଛି, କିଛି ମହା ପରମ୍ପରା ରହିଛି, ସବୁ ଏଇଟାକୁ ସବୁ ମାନେ ନିନ୍ଦନୀୟ ହୋଇଯାଇଥିଲା। ଏଭଳି ଭାବରେ ଆଚରଣ ବୈଷ୍ଣବମାନେ ସବୁ ଜାଣନ୍ତି, ଲୋକମାନେ ଏଇଭଳି ଭାବେ ବୈଷ୍ଣବମାନଙ୍କୁ ଲୋକମାନେ ଜାଣିପାରୁନଥିଲେ, ନିନ୍ଦା କରୁଥିଲେ, କାରଣ ନିନ୍ଦନୀୟ ବ୍ୟବହାର ସବୁ ସେମାନେ କରୁଥିଲେ। ଏଇଭଳି ଭାବରେ ବହୁତ ପତନ ହୋଇଯାଇଥିଲା ତାଙ୍କର, କିନ୍ତୁ ଭକ୍ତିମନ ଠାକୁର ଆସି ଆମ ବୈଷ୍ଣବ ଧାରାକୁ ପୁଣି ଉନ୍ନୀତ କଲେ, ପୁଣି ସମ୍ମାନ ପ୍ରଦର୍ଶନ କରା, ସମ୍ମାନ ଦିଆଗଲା ବୈଷ୍ଣବ। କେତେ ମହାନ ରହିଛନ୍ତି ବୈଷ୍ଣବ ଆଚାର୍ଯ୍ୟ, ଯେଉଁ ସ୍ଥାପନ କଲେ ସେ ବୈଷ୍ଣବ ଭକ୍ତିମନ ଠାକୁର, ଏଠି ପୁଣି ଗୋଟେ ନୂତନ ଜାଗରଣ ଗୋଟେ ଆସିଲା, ନୂଆ ରିଭଲ୍ୟୁସନ୍ ଗୋଟେ ଆସିଲା ଏଇ ଆମର ଗୌଡ଼ିଆ ମାଧ୍ୟମ ଗୌଡ଼ିଆ ପରମ୍ପରାରେ, ନୂତନ ଗୋଟେ ଆଉ ଗୋଟେ ରିଭଲ୍ୟୁସନ୍ ଆସିଲା। ତେଣୁ ଯାହା ହଉ, ତାଙ୍କର ପିତା ହେଉଛନ୍ତି କିଏ ନା ରାଜା କ୍ରିଷ୍ଣାନନ୍ଦ ଦତ୍ତ। ରାଜା କ୍ରିଷ୍ଣାନନ୍ଦ ଦତ୍ତଙ୍କର ସେ ହେଉଛନ୍ତି ସପ୍ତମ ପୁତ୍ର। ତେଣୁ ବହୁତ ରାଜା, ତାଙ୍କ ନାଁ ଥିଲେ ରାଜା, ମାନେ ସେ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ରାଜା। କିନ୍ତୁ 11 ତାଙ୍କ ପିତା ଚାଲିଗଲେ 11 ତେଣୁ ବହୁତ ଅସୁବିଧାର ସେ ସମ୍ମୁଖୀନ ହୋଇକରି ସବୁ ପାଠ ସାଠ ପଢ଼ି ପାଠ ପାଠ କଲେ। ତାଙ୍କ ମାଆ 12 ତାଙ୍କୁ ବିବାହ କରିଦେଇଥିଲେ, ସେତେବେଳେ ଅର୍ଲି ମ୍ୟାରେଜ୍ ଥିଲା, କ'ଣ ଅସୁବିଧା ହେଉ 12 ସେତେବେଳେ ଅର୍ଲି ପ୍ରଭୁପାଦ ମହାରାଜ ମଧ୍ୟ ବହୁତ କମ୍ ବୟସରେ ବିବାହ କରିଥିଲେ। ତେଣୁ ଇଏ ଯେଉଁ 12 ବିବାହ କରିଦେଇଥିଲେ, ତାଙ୍କର ପ୍ରଥମ ପତ୍ନୀ ଅବଶ୍ୟ ଚାଲିଗଲା ପରେ ସେ ପୁଣି ଦ୍ୱିତୀୟ ପତ୍ନୀ ବିବାହ କରିଛନ୍ତି, ଭଗବତୀ ଦେବୀଙ୍କୁ ବିବାହ କରିଛନ୍ତି, ଯାହାଙ୍କ ପୁତ୍ର ହେଉଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର। ଯଦି ଅସୁବିଧା ହେଲେ କ'ଣ କରିବେ, ଆଚ୍ଛା ସରିଯାଇଥିବ ତେଣୁ ଇଏ ଯେଉଁ ବିବାହ କଲେ 18 ତା ଭିତରେ 18 ହେଲା, 12 ମାନେ ସ୍କୁଲ ଷ୍ଟଡି ବେଳେ ସେ ବିବାହ କରିଦେଇଥିଲେ। ଆମେ ଯେତେବେଳେ ପାଠ ପଢ଼ୁଥିଲୁ ହାଇସ୍କୁଲରେ ସେତେବେଳେ କେଉଁ ମସିହା, ମୋର 74 ମ୍ୟାଟ୍ରିକ୍ ପାସ୍ କଲି, ତେଣୁ ସେ ଯେଉଁ 6-11 ଏଇ 6 ଯେଉଁ ରହିଥିଲି, ତେବେ କେତେ 69-74 ସେଠି ଥାଉ, ସେଠା ପରେ କରିବା ତଳେ ସେଇ ସମୟରେ ଆମେ କଥା ସବୁ ମୁଁ ଶୁଣୁଥିଲି। ସେଇ ସମୟରେ ଆମେ ସ୍କୁଲରେ ଜଣେ ପଢ଼ୁଥିଲେ 11 ନା 10 କ୍ଲାସ୍ରେ, ସେତେବେଳେ 11 ଯାଇଥିଲା, ଆମେ ଶୁଣୁଥିଲୁ ସେ ବିବାହ କରିଛନ୍ତି, ସେତେବେଳେ ଗୋଟେ ଆଲୋଚନା ହେଉଥିଲା ବିବାହ କରିଛନ୍ତି, 11 କ୍ଲାସ୍ରେ ପଢ଼ୁଥିଲେ ବିବାହ କରିଛନ୍ତି। ଯାହା ହଉ, ଏ 12 ବିବାହ କରିଥିଲେ, ତାଙ୍କ ସହିତ ତାଙ୍କ ପତ୍ନୀଙ୍କର ବୟସ ହୋଇଥିଲା କେତେ, 5 ହୋଇଥିଲା। ପ୍ରଭୁପାଦ ମଧ୍ୟ ସେ ଖୁବ୍ କମ୍ ବୟସରେ ବିବାହ କରିଥିଲେ, ତାଙ୍କ ପତ୍ନୀଙ୍କର ବୟସ ମଧ୍ୟ ସେ ବିବାହ ଖୁବ୍ କମ୍ ବୟସ ହୋଇଥିଲା। 18 ବର୍ଷରେ ସେ କଲେଜରେ ପାଠ ପଢ଼ିଲେ, ହାଇସ୍କୁଲ ସରିଲା ପରେ କଲେଜରେ ପାଠ ପଢ଼ିଲେ। ତେଣୁ ସେ ପିଲାଦିନରୁ ଏସବୁ ବିଭିନ୍ନ ପ୍ରକାର ସବୁ ରଚନା କରୁଥିଲେ, ବିଭିନ୍ନ ପ୍ରକାର କ'ଣ ଲେଖା ସବୁ ପ୍ରଦାନ କରୁଥିଲେ। ବୈଷ୍ଣବ ଧାରା ଉପରେ ବହୁତ ପ୍ରକାର ଲେଖା ସବୁ ରଚନା ପ୍ରଦାନ କରିଛନ୍ତି ସେ। ତେଣୁ ଏଭଳି ଭାବରେ ବହୁତ ପ୍ରକାର ତାଙ୍କର ରହିଛି। ତାପରେ ସେ ସ୍କୁଲର ଟିଚର ହେଲେ, ସ୍କୁଲର ଟିଚର ହେଲେ କେନ୍ଦ୍ରାପଡ଼ାରେ ସେ ଗୋଟେ ସ୍କୁଲ ଖୋଲିଲେ ଇଂଲିଶ ପାଠ ପଢ଼ିବା ପାଇଁ, ଇଂଲିଶ ପାଠ ପଢ଼ିବା ପାଇଁ ଇଂଲିଶ ଲାଙ୍ଗୁଏଜରେ ସ୍କୁଲ ଗୋଟେ ଖୋଲିଲେ। ସେ ସମୟରେ ଓଡ଼ିଶାରେ ସେଟା ପ୍ରଥମ ଥର ପାଇଁ ହେଇଥିଲା ଇଂଲିଶ ପାଠ ପଢ଼ିବାଟା ସ୍କୁଲରେ, ସେ ଆରମ୍ଭ କରିଥିଲେ ସେଇଟାକୁ। ତେଣୁ ସେଇଠି ତାପରେ ଆସ୍ତେ ଆସ୍ତେ ତାଙ୍କର କଲେଜରେ ସେ ଗୋଟେ ସ୍କୁଲ ଟିଚର ଚାକିରି ପାଇଲେ। ଏମିତି ଟିଚର ଚାକିରି ଆସ୍ତେ ଆସ୍ତେ ତାଙ୍କର ଉନ୍ନତି ହେଇ ସେ ମାଜିଷ୍ଟ୍ରେଟ ପର୍ଯ୍ୟନ୍ତ ଗଲେ। ମାଜିଷ୍ଟ୍ରେଟ ପୁରୀରେ ମଧ୍ୟ ସେ ମାଜିଷ୍ଟ୍ରେଟ ଥିଲେ, ପୁରୀରେ ମାଜିଷ୍ଟ୍ରେଟ ଥିଲେ। ପୁରୀରେ ଯେତେ ମାଜିଷ୍ଟ୍ରେଟ ଥିଲେ, ବ୍ରିଟିଶ ଶାସନ ସେ ସବୁ ଚାଲିଥିଲା, ପୁରୀରେ ଯେତେ ମାଜିଷ୍ଟ୍ରେଟ ଥିଲେ ସେ ସମୟରେ ଗୋଟେ ଘଟଣା ହୋଇଥିଲା। ଜଣେ ବିଶିକେଶନ ବୋଲି ଜଣେ ଥିଲେ ଯୋଗୀ, ଜଣେ ଜାଣିଛନ୍ତି ବିଶିକେଶନ ଖଣ୍ଡଗିରି ରହୁଥିଲେ, ଖଣ୍ଡଗିରି ରହୁଥିଲେ ବିଶିକେଶନ। ସେ କହୁଥିଲେ ଇଏ ହେଉଛନ୍ତି ବିଷ୍ଣୁ, ଭଗବାନ ବିଷ୍ଣୁ, ସିଏ ଯୋଗ ସିଦ୍ଧି ଥିଲା କିଛି ବିଶିକେଶନ, ଯାହାକୁ ଭଗବାନ ହେଉଥିଲେ ହେଉଥିଲେ ସବୁ ବିଭିନ୍ନ ସବୁ କନ୍ୟାମାନଙ୍କୁ ନେଇକରି ସେ ସବୁ ଯୁବତୀ ନେଇକି ଯୁବତୀମାନଙ୍କୁ ନେଇକି ସେ ସବୁ ରାସଲୀଳା କରିବା ପାଇଁ ଆରମ୍ଭ କଲେ। ଆମର ଯେମିତି ହେଉଥିଲା କିଛି ଦିନ ତଳେ ତଥାପି ଭଗବାନ ସବୁ ରାସଲୀଳା କରୁଥିଲେ, ସେଭଳି ଭାବରେ ସେ ସମୟରେ ହେଉଥିଲା। କିନ୍ତୁ ଯେହେତୁ ତାଙ୍କର ବହୁତ ଯୋଗଶକ୍ତି ଥିଲା, ସେ ସମୟରେ ରାଜାମାନେ ତାଙ୍କୁ ସାହାଯ୍ୟ କରୁଥିଲେ। ସେମାନେ ଭାବୁଥିଲେ ଇଏ ଭଗବାନ ବୋଲି, ଭଗବାନ ଜାଣିବା ତ ସହଜ ଜିନିଷ ନୁହଁ। ବର୍ତ୍ତମାନ ମଧ୍ୟ ବହୁତ ଭଗବାନ କିଏ ଜାଣିନାହାନ୍ତି। ତେଣୁ ସେମାନେ ରାଜାମାନେ ତାଙ୍କର ଯେଉଁ ଶକ୍ତି ରହିଛି ସେମାନେ ଭାବୁଥିଲେ ଭଗବାନ, ତେଣୁ ତାଙ୍କୁ ସବୁ ସାହାଯ୍ୟ କରୁଥିଲେ। ଏହିଭଳି ଭାବରେ ଜଣେ ବ୍ରିଟିଶ ଶାସନ, ବ୍ରିଟିଶ ଶାସନ ଥିଲା, ଜଣେ ସେ ବ୍ରିଟିଶ ତାଙ୍କୁ ଦେଇଦେଲେ ଗୋଟେ ଚିଠି ଲେଖିଦେଇଥିଲେ, ଇଏ ଏଭଳି ଭାବରେ ରାସଲୀଳା ଇତ୍ୟାଦି କରୁଛନ୍ତି, ଏଇଟାକୁ ବନ୍ଦ କରନ୍ତୁ। ତେଣୁ ବ୍ରିଟିଶ ସରକାର କ'ଣ କଲେ ନା, ଭକ୍ତିମନ ଠାକୁରଙ୍କୁ ସେ ଦାୟିତ୍ୱ ଦେଲେ ବିଶିକେଶନଙ୍କୁ ବିଷୟରେ, ଇଏ ମାଜିଷ୍ଟ୍ରେଟ ଥିଲେ। ତେଣୁ ସେ ଗଲେ ସେଠି ଖଣ୍ଡଗିରି, ଖଣ୍ଡଗିରିରେ ସେ ରହୁଥିଲେ, ଖଣ୍ଡଗିରି ରହୁଥିଲେ। ସେଠି ତାଙ୍କର ବହୁତ କଲର ଥିଲେ, ବହୁତ ତାଙ୍କର ଥିଲା, ତାଙ୍କର ଯୋଗଶକ୍ତି ବହୁତ ଥିଲା। ଇଏ ଯେତେବେଳେ ଗାଈ ତାଙ୍କ ସହିତ କଥା ହେବା ପାଇଁ ଯାଇଥିଲେ, କଥା ହେଉଥିଲେ, ସେତେବେଳେ ସେ ଜାଣିଲେ ଯେ ଭକ୍ତ ଠାକୁର ଇଏ ମାଜିଷ୍ଟ୍ରେଟ ଅଛନ୍ତି କେଦାରନାଥ ଦତ୍ତ। ସେ କହିଲେ ତୁମେ ସେ ଯେଉଁ ପାଠ ରହିଛନ୍ତି ଜଗନ୍ନାଥ କାଠ, କାଠରେ ତିଆରି ଦାରୁ ମୂର୍ତ୍ତି, ସେ କ'ଣ ଭଗବାନ? ମୁଁ ଭଗବାନ, ମୁଁ କଳିଯୁଗରେ ଭଗବାନ କି ଆସିଛି, ସେ କ'ଣ ଭଗବାନ? କାଠ ମୂର୍ତ୍ତି ସେ ଗୋଟେ ଦାରୁ ମୂର୍ତ୍ତି। ଏଇଥିରୁ ଭକ୍ତନାଥ ଠାକୁର ଜାଣିଲେ ଯେ ପ୍ରକୃତରେ ଇଏ ଜଣେ ଭଣ୍ଡ ବ୍ୟକ୍ତି, ଇଏ ଭଗବାନ ଭକ୍ତ ନୁହନ୍ତି। ଇଏ ଭଗବାନ କ'ଣ ହେବେ? ଭକ୍ତ ଯେ ଜାଣନ୍ତି ଭଗବାନ, ଭକ୍ତିନାଥ ଠାକୁର କେତେ ଦୃଢ଼ ବିଶ୍ୱାସ ଥିଲା ଭଗବାନଙ୍କ ଉପରେ ଜାଣିପାରିଲେ, ଶାସ୍ତ୍ର ଗୁରୁ ଏଇସବୁ ତାଙ୍କ ଉପରେ ଦୃଢ଼ ବିଶ୍ୱାସ ଥିଲା। ତେଣୁ ଏତେ ଆଙ୍କର ମହିମା ଅଛି ଥିଲେ ମଧ୍ୟ ତାଙ୍କୁ ସେ ଭୃକ୍ଷେପ କରୁନଥିଲେ, କାରଣ ଇଏ ନିଶ୍ଚିତ ଭାବରେ ଜଣେ ଭଣ୍ଡ ବ୍ୟକ୍ତି, ଇଏ ଭଗବାନ କ'ଣ ହେବେ, ଜଣେ ଭଣ୍ଡ ବ୍ୟକ୍ତି। ତେଣୁ ସେ ପୋଲିସ ପଠାଇଲେ ତାଙ୍କୁ ବାନ୍ଧିବା ପାଇଁ, ବାନ୍ଧିକି ଆଣିବା ପାଇଁ ପୋଲିସ ପଠାଇଲେ। ସେତେବେଳେ ତାଙ୍କର ଏତେ ଥିଲା ଯୋଗ ଶକ୍ତି ଥିଲା ଯେ ପୋଲିସ ତାଙ୍କର କ'ଣ ତାଙ୍କ ମାନେ ବହୁତ ବିଭିନ୍ନ ପ୍ରକାର ଅସୁବିଧା ତାଙ୍କ ଆସି ପହଞ୍ଚିଗଲା, ସେ ତାକୁ ବନ୍ଦୀ କରିପାରିଲେ ନାହିଁ, ପୋଲିସମାନେ ବନ୍ଦୀ କରିପାରିଲେ ନାହିଁ। ତେଣୁ ସେମାନେ ଆସିକି ଖବର ଦେଲେ ଭକ୍ତିମନ ଠାକୁରଙ୍କୁ, ଭକ୍ତିମନ ଠାକୁର କହିଲେ ଠିକ୍ ଅଛି ତୁମେ ଚାଲ କହିକିରି ଗୋଟେ ବାରିକ ନେଇ ତାର ଯେଉଁ ରହିଛି ଦାଢ଼ି ଥିଲା ସବୁ କାଟିଦେଲେ। ଯୋଗୀମାନଙ୍କର ଶକ୍ତି ତ ଥାଏ, କେଶରେ ଥାଏ, ଦାଢ଼ିରେ ସବୁ ଥାଏ, ସବୁ କାଟିଦେଲେ। କାଟିଦେଲା ପରେ ତାଙ୍କର ଯୋଗ ଶକ୍ତି କମିଗଲା, ତେଣୁ ତାଙ୍କୁ ବନ୍ଦୀ କରିକି ଆଣିଲେ। ପୁରୀ ଜେଲରେ ସେ ଥିଲେ, ବିଶିକେଶନ ଥିଲେ, ଏବଂ ବିଶିକେଶନ ବହୁତ ପ୍ରକାର ଯାହାଦୁ ବିଦ୍ୟା ସବୁ ରହିଛି ତାଙ୍କର ରହିଛି। ତାଙ୍କର ଭକ୍ତିମନ ଠାକୁରଙ୍କ ଅନେକ ସନ୍ତାନ ଥିଲେ, ସମସ୍ତଙ୍କୁ ହଇଜା ହୋଇଗଲା, ମୋତେ ହଇଜା ହୋଇଗଲା। ତେଣୁ ଭକ୍ତିନ ଠାକୁରଙ୍କର ପତ୍ନୀ କହିଲେ, ଭଗବତ ଦେବୀ କହିଲେ, ଦେଖ ସେ ଜଣେ ସିଦ୍ଧ ଯୋଗୀ, ତାଙ୍କୁ ଏମିତି ଜେଲ୍ରେ ବନ୍ଦ କରିବାଟା ଠିକ୍ ହେବ ନାହିଁ, ତାଙ୍କୁ ମୁକାଳି ମୁକୁଳି ଦିଅ। କିନ୍ତୁ ସେ କହିଲେ, ନା ନା ମୁଁ ଜାଣିଛି ସେ କିଏ, ସମସ୍ତେ ଭଗବାନଙ୍କ ନାମ ନିଅ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ସକାଳୁ ସବୁ ଠିକ୍ ହେଇଗଲା। ଏ ଯୋଗୀ ସେ ଜେଲ୍ରେ ପ୍ରାଣତ୍ୟାଗ କଲେ। ଏ ବହୁତ କଥା ଅଛି, ବହୁତ ଘଟଣା ରହିଛି ବିଶିକେଶନ। ତେଣୁ ପୁରୀରେ ଥିଲାବେଳେ, ପୁରୀରେ ଯିଏ ମାଜିଷ୍ଟ୍ରେଟ୍ ରହିବେ, ସେ ପୁରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ଶାସନ ଦାୟିତ୍ୱରେ, ଜଗନ୍ନାଥ ମନ୍ଦିରରେ ମଧ୍ୟ ସେ ହେଡ୍ ରହିବେ, ହେଡ୍ ଶାସକ ରହିବେ ସେ। ତେଣୁ ସେଇଠି ଥିଲାବେଳେ, ପୁରୀରେ ଥିଲାବେଳେ, ସେ ଗୋଟେ ଭଗବତ ସଂସଦ ବୋଲି ଗୋଟେ ସଂସ୍ଥା ନିର୍ମାଣ କରିଥିଲେ, ଭାଗବତ ପାଠ କରିବା ପାଇଁ ଭାଗବତ ପଢ଼ାଉଥିଲେ। ତେଣୁ ଜଗନ୍ନାଥ ବଲ୍ଲଭ ଯେଉଁଠି ରାୟରମାନନ୍ଦ ରହୁଥିଲେ, ଭଜନ କରୁଥିଲେ, ବର୍ତ୍ତମାନ ଯେଉଁଠି ଆମର ଏଇଠି ବସ୍ ଷ୍ଟାଣ୍ଡ ହୋଇଛି, ଟାଉନ୍ ବସ୍ ଷ୍ଟାଣ୍ଡ ଯେଉଁ ହୋଇଛି, ସେଇଠି ଜଗନ୍ନାଥ ବଲ୍ଲଭ, ସେଇଠି ସମସ୍ତେ ବୈଷ୍ଣବମାନେ ଆସନ୍ତି, ତାଙ୍କଠୁ କଥା ଶୁଣନ୍ତି, ଭାଗବତ କଥା ଶୁଣନ୍ତି। କିନ୍ତୁ ଜଣେ ସେ ସମୟରେ ବାବାଜୀ ଥିଲେ, ତାଙ୍କ ନାଁ ହେଉଛି ରଘୁନାଥ ଦାସ ବାବାଜୀ, ରଘୁନାଥ ଦାସ ବାବାଜୀ, ସିଏ ଆମକୁ ଈର୍ଷା କରୁଥିଲେ। ସେ କହିଲେ, ଇଏ କି ବୈଷ୍ଣବ, ମାଥାରେ ତିଳକ ନାହିଁ, କଣ୍ଠି ନାହିଁ, କଣ୍ଠିମାଳା ନାହିଁ, ଇଏ କି ବୈଷ୍ଣବ କହି ତାଙ୍କୁ ଈର୍ଷା କରୁଥିଲେ। ସେ ଯାଉନଥିଲେ, ଅନ୍ୟମାନଙ୍କ ଘରକୁ ସେଠି କ'ଣ ଯାଉଛ ତୁମେ ପାଠ ପଢ଼ିବା ପାଇଁ, ସେ ଜଣେ ବୈଷ୍ଣବ ତିଳକଟେ କରୁନାହାନ୍ତି, ସେ କି ବୈଷ୍ଣବ, ଏଭଳିଆରେ କହୁଥିଲେ। ତେଣୁ ତାଙ୍କୁ ହଇଜା ହଇଜା ଆରମ୍ଭ ହୋଇଗଲା, ହଇଜା ହୋଇଗଲା, ରଘୁନାଥ ଦାସକୁ ହୋଇଗଲା ବାବା ହଇଜା। ତେଣୁ ତାଙ୍କୁ ରାତିରେ ଜଗନ୍ନାଥ ସ୍ୱପ୍ନ ଦେଖେଇଲେ, ଭକ୍ତିମନ ଠାକୁରଙ୍କ ପ୍ରତି ଯେଉଁ ଅପରାଧ କରିଛ, ତାଙ୍କର କ୍ଷମା ପ୍ରାର୍ଥନା କର, ନହେଲେ ତୁମର ରୋଗ ଭଲ ହେବ ନାହିଁ। ତେଣୁ ସେ ଯାଇକି ଭକ୍ତିମନ ଠାକୁରରେ କ୍ଷମା ପ୍ରାର୍ଥନା କଲେ, ଭକ୍ତିମନ ଠାକୁର ତାକୁ ଔଷଧ ଦେଇ ଭଲ କରିଦେଲେ ଭକ୍ତିମନ ଠାକୁର। ତେଣୁ ଏହିଭଳି ଭାବରେ ପୁରୀରେ ବହୁତ ତାଙ୍କ ଲୀଳା ରହିଛି। 1874 ମସିହାରେ ତାଙ୍କର ଚତୁର୍ଥ ପୁତ୍ର ଏଇ ବିମଳା ପ୍ରସାଦ ଜନ୍ମ ହୋଇଥିଲେ, ବିମଳା ପ୍ରସାଦ। ଆ ଭିତରେ ଭଗବାନ ଠାକୁର ବହୁତ ଲେଖା ରଖିଛନ୍ତି, ଲେଖା ରଖିଛନ୍ତି ସବୁ, ବହୁତ ବୈଷ୍ଣବ ସାହିତ୍ୟ ରଚନା ସବୁ କରିଛନ୍ତି, ଇଂରାଜୀରେ ବଙ୍ଗଳାରେ ସବୁ ରଚନା କରିଛନ୍ତି। 7 ଭାଷା ସେ ଜାଣିଥିଲେ, 7 ଇଂଲିଶ, ଓଡ଼ିଆ ମଧ୍ୟ ଜାଣିଥିଲେ। ଓଡ଼ିଆ ତାଙ୍କର ମାମୁଁଘର ହେଉଛି କେନ୍ଦ୍ରାପଡ଼ା ଛୋଟି, ସେଠି ରହିଛି ରାଧାମାଧବ ବିଗ୍ରହ ଥିଲେ, ରାଧାମାଧବ ବିଗ୍ରହ ତାଙ୍କର ଥିଲା, ଭଜନ କରୁଥିଲେ ରାଧାମାଧବଙ୍କୁ। ସେ ବିଗ୍ରହ ବର୍ତ୍ତମାନ ମଧ୍ୟ ରହିଛି, ବର୍ତ୍ତମାନ ଆମ ପଟ୍ଟାମୁଣ୍ଡେଇ ଯେଉଁ ରହିଛନ୍ତି ହରିଦ୍ୱାର ମହାରାଜ, ସେ ରାଧାମାଧବ ସେଇଠି ରହିଛନ୍ତି, ସେ ବିଗ୍ରହ ସେଇଠି ରହିଛନ୍ତି, ଭକ୍ତିମନ ଠାକୁରଙ୍କର ସେ ପୂଜିତ ବିଗ୍ରହ, ଭକ୍ତିମନ ଠାକୁର ସେଇଠି ରହୁଥିଲେ, ତାଙ୍କର ମାମୁଁଘର ସେଇଟା, କିନ୍ତୁ ସେ ରହୁଛି କେନ୍ଦ୍ରାପଡ଼ା, କେନ୍ଦ୍ରାପଡ଼ା ସ୍କୁଲରେ ମଧ୍ୟ ସେ ଟିଚର ଥିଲେ, ଛୋଟି ଗ୍ରାମ, ଛୋଟି ଗ୍ରାମ ରହିଛି କେନ୍ଦ୍ରାପଡ଼ା ଭିତରେ ପଡ଼ିବ ସେ ଜାଗା, ସେ ସ୍ଥାନ ଛୋଟି ଗ୍ରାମ, ସେଇଠି ଆମର ଫକୀରମୋହନ ପ୍ରଭୁ ଯିଏ ଥିଲେ, ସେ ସେଇଠି ଯାଇଥିଲେ ସେଠି ଗୋଟେ ମନ୍ଦିର କରିବା ପାଇଁ, କିନ୍ତୁ ହେଇପାରିଲା ନାହିଁ। ଆମେ ସେ ସମସ୍ତ ଗୌରବନ୍ଦୀ ସେ ମହାରାଜ କହୁଥିଲେ ସେ ଛୋଟି ଗ୍ରାମକୁ ଡେଭଲପ୍ କରିବା ପାଇଁ, କାରଣ ସେଠି ଭକ୍ତିମନ ଠାକୁରଙ୍କ ସ୍ଥାନ, ବୈଷ୍ଣବ ସ୍ଥାନ ତୀର୍ଥ ସେଇଟା, କିନ୍ତୁ ଯାହା ହେଉ ସେଇଟା ହୋଇପାରି ନାହିଁ, ଭବିଷ୍ୟତରେ ହେବ। ରାଧାମାଧବ ରହିଛନ୍ତି ପଟ୍ଟାମୁଣ୍ଡେଇରେ, ବର୍ତ୍ତମାନ ସେ ରହିଛନ୍ତି, ପୂଜିତ ହେଉଛନ୍ତି ସେ ରାଧାମାଧବ। ତେଣୁ ଇଏ ଯେଉଁ ତାଙ୍କର ପୁତ୍ର ଯାହାତେ ହେଇଥିଲେ ବିମଳା ପ୍ରସାଦ, ବିମଳା ପ୍ରସାଦ ଯିଏକି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ଆମର ପ୍ରଭୁପାଦଙ୍କର ଗୁରୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ତାଙ୍କର ଚତୁର୍ଥ ସନ୍ତାନ ହେଉଛନ୍ତି, ଭକ୍ତିମନ ଠାକୁର ଚତୁର୍ଥ ସନ୍ତାନ, 1874 ମସିହାରେ ଜନ୍ମ ହୋଇଥିଲେ, ତାଙ୍କ ଭିତରେ 6 ହୋଇଥିଲା। ସେ ଯେଉଁ ରହିଛନ୍ତି ଏଠି ଯେଉଁ ଟାଉନ୍ ଥାନା ରହିଛି, ଟାଉନ୍ ଥାନା ପାଖରେ ଯେଉଁ ଆମର ରହିଛି ବୈଷ୍ଣବ ଗୌଡ଼ିଅ ମଠ, ସେଇଠି ସେ ରହୁଥିଲେ ଭକ୍ତିମନ ଠାକୁର, ସେଇଠି ତାଙ୍କର ଜନ୍ମ ହୋଇଥିଲା। ତେଣୁ 1874 ମସିହାରେ ରଥଯାତ୍ରା ସମୟରେ, ପୁଣି ଆସନ୍ତା 4 ରଥଯାତ୍ରା ହେବ, ସେ 1874 ମସିହାର କଥା, ସେ ସମୟରେ ଯେଉଁ ରଥଯାତ୍ରା ହେଉଥିଲା, ସେ ରଥ ଆସି ରହିଗଲେ ସେଠି, ଆଉ ଉଚିରେ ନାହିଁ, କେତେ ଦିନ 2-3 ପର୍ଯ୍ୟନ୍ତ ରହିଗଲେ। ତେଣୁ ଭଗବତ ଦେବୀ ଏ ଛୋଟ ପିଲା, 6 ପିଲାକୁ ନେଇକି ଗଲେ, ସେ ରଥ ଉପରକୁ ଯାଇଥିଲେ, ରଥ ଉପରକୁ ଯେ ପ୍ରଣାମ କରିକିରି ପୁତ୍ରକୁ ମଧ୍ୟ ପ୍ରଣାମ କରୁଛନ୍ତି, ସେଇ ସମୟରେ ଜଗନ୍ନାଥଙ୍କର ମାଳା ତାଙ୍କ ଉପରେ ପଡ଼ିଲା, କୃପା। ପଣ୍ଡାମାନେ କହିଲେ, ଇଏ ନିଶ୍ଚିତ ଭାବରେ ଜଣେ ମହାନ ଆତ୍ମା ହେବେ, ମହାନ ପ୍ରଚାରକ ହେବେ, ଭବିଷ୍ୟତବାଣୀ ଦେଇଦେଇଥିଲେ। ତେଣୁ ଏଭଳି ଭାବରେ ବିମଳା ପ୍ରସାଦ ଭଗବାନ ସେ ପ୍ରାର୍ଥନା କରିଥିଲେ ଭକ୍ତିମନ ଠାକୁର, ଜଣେ ଦକ୍ଷ ସନ୍ତାନ ପ୍ରଦାନ କରନ୍ତୁ ଯିଏକି ବୈଷ୍ଣବଧାର ପ୍ରଚାର କରିବେ, ପ୍ରଚାର କରିବେ। ଆଜି ସାରା ପୃଥିବୀରେ ଭଗବାନଙ୍କର କଥା ପ୍ରଚାର ହେଉଛି, ତାର ସୂତ୍ର ଆରମ୍ଭ ହେଉଛି ସେଇଠି ଭକ୍ତିମୂଳ ଠାକୁରଙ୍କୁ ଆରମ୍ଭ ହେଉଛି। ଭକ୍ତିମୂଳ ଠାକୁର ଭଗବାନ ପ୍ରାର୍ଥନା କରିଥିଲେ, ତେଣୁ ବିମଳାଙ୍କର କୃପାରୁ ସେ ପ୍ରାପ୍ତ ହୋଇଥିଲେ ସେ ପୁତ୍ର ଚତୁର୍ଥ ସନ୍ତାନ, ତାଙ୍କ ନାମ ହୋଇଥିଲା ବିମଳା ପ୍ରସାଦ। ଇଏ ମଧ୍ୟ ସେ କମଳା ମଞ୍ଜରୀ ଯେଉଁ ଥିଲେ ଭକ୍ତିମୂଳ ଠାକୁର ରାଧାରାଣୀଙ୍କର ମଞ୍ଜରୀ, ତାଙ୍କର ସେ ମଞ୍ଜରୀ ତାଙ୍କ ସହଚରୀ ଥିଲେ ନୟନା ମଞ୍ଜରୀ, ତାଙ୍କର ଆସିଷ୍ଟାଣ୍ଟ ଥିଲେ ନୟନା ମଞ୍ଜରୀ। ଏ ଭକ୍ତି ସିଦ୍ଧାନ୍ତ ସେସବୁ ଠାକୁର ଉପରେ ଆସିଛନ୍ତି ବର୍ତ୍ତମାନ। ଜନ୍ମବେଳେ ତାଙ୍କ ଶରୀରରେ ରହିଥିଲା ଚିହ୍ନ ଥିଲା, ଉପବିତ୍ର ଚିହ୍ନ ଥିଲା। ହଁ ଠିକ୍ ଅଛି। ହଁ ସେ ଯେଉଁ ଜଗନ୍ନାଥ ଏଇଭଳି ଭାବରେ ପୁରୀରେ ତାଙ୍କର ଭଗବତ ଭାଗବତ ଆଲୋଚନା କରୁଥିଲେ, ସେ ଗୋଟେ ରଚନା କରିଛନ୍ତି ଭାଗବତ ଭାଗବତ ଭାଗବତାର୍କ ମରିଚିମାଳା, ଭାଗବତାର୍କ ମରିଚିମାଳା ଭକ୍ତିମୂଳ ଠାକୁର ଗୋଟେ ରଚନା କରିଛନ୍ତି। ସବୁ ମାନେ ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ ଏସବୁ ତତ୍ତ୍ୱକୁ ପ୍ରକାଶ କରିବା ପାଇଁ ଏଠି ରଚନା କରିଛନ୍ତି। ତାଙ୍କୁ ଭଗବାନ ଆଦେଶ ଦେଇଥିଲେ, ସ୍ୱରୂପ ଦାମୋଦର, ସ୍ୱରୂପ ଦାମୋଦର ଯିଏ ମହାପ୍ରଭୁଙ୍କର ଯିଏ ଥିଲେ ନିଜ ଜନ 3.5 ଜଣ ମହାପ୍ରଭୁଙ୍କର ଅତ୍ୟନ୍ତ ଅନ୍ତରଙ୍ଗ ଥିଲେ ଭକ୍ତ। ଜଣେ ହେଉଛନ୍ତି ସ୍ୱରୂପ ଦାମୋଦର, ଜଣେ ହେଉଛନ୍ତି ରାୟ ରାମାନନ୍ଦ, ଜଣେ ହେଉଛନ୍ତି ସିକ୍କି ମାଇତି, ଆଉ ଜଣେ ହେଉଛନ୍ତି ସିକ୍କି ମାଇତିଙ୍କ ଭଉଣୀ ମାଧବୀ ଦେବୀ। ଏ 3.5 ଜଣ ଭଗବାନଙ୍କର ଅନ୍ତରଙ୍ଗ ଅନ୍ତରଙ୍ଗ ଭକ୍ତ ଭଗବାନଙ୍କର। ଇଏ ହେଉଛନ୍ତି ପ୍ରକୃତିରେ ଲଳିତା ବିଶାଖ ସଖୀ, ସ୍ୱରୂପ ଦାମୋଦର ହେଉଛନ୍ତି ବିଶାଖ ସଖୀ, ରାମାନନ୍ଦ ହେଉଛନ୍ତି ଲଳିତା ସଖୀ। ତେଣୁ ସିଏ ତାଙ୍କୁ ସ୍ୱପ୍ନରେ ଦେଇ କହିଥିଲେ ତୁମେ ଏଇଟା ରଚନା କର, ତେଣୁ ସେ ରଚନା କରିଥିଲେ ଭାଗବତ ମରିଚିମାଳାରେ। ସେ ରଚନା କରିଛନ୍ତି ଯେ ମୁଁ ଯଦି ଏଇଟା ନ କହିବି ତାହେଲେ ଗୋଟେ ଅପରାଧ ହେଇଯିବ। ତାଙ୍କର ଗୁରୁ ହେଉଛନ୍ତି ବିପିନ ବିହାରୀ ଗୋସ୍ୱାମୀ, ବିପିନ ବିହାରୀ ଗୋସ୍ୱାମୀ। କିନ୍ତୁ ଆମର ଗୁରୁ ପରମ୍ପରାରେ କିଏ ଆସୁଛନ୍ତି, ଭକ୍ତିମନ ଠାକୁରଙ୍କ ପରେ କିଏ ଆସୁଛନ୍ତି, ଜଗନ୍ନାଥ ଦାସ ସ୍ୱାମୀ ମହାରାଜ ଆସୁଛନ୍ତି, ବିପିନ ବିହାରୀ ଆସୁନାହାନ୍ତି। କାହିଁକି ନା ଇଏ ଏତେ ଉନ୍ନତ ନୁହଁ। ଆମର ଯେଉଁ ପରମ୍ପରା ଇଏ ଖାଲି ଦୀକ୍ଷା ପରମ୍ପରା ନୁହଁ, ଦୀକ୍ଷା ଏବଂ ଶିକ୍ଷା ଦୁଇଟାରେ ଉଭୟ। ତେଣୁ ଜଗନ୍ନାଥ ଦାସ ସେ ଶିକ୍ଷା ତାଙ୍କଠୁ ଶିକ୍ଷା ଗ୍ରହଣ କରିଛନ୍ତି। ଜଗନ୍ନାଥ ଦାସ ବାଜ ମହାରାଜ ସେ ମହାପ୍ରଭୁଙ୍କର ଯେଉଁ ଆବିର୍ଭାବ ସ୍ଥଳୀକୁ ଭକ୍ତିମୂଳ ଠାକୁର ତାଙ୍କୁ ନେଇକରି ସେ ମହାପ୍ରଭୁଙ୍କ ଆବିର୍ଭାବ ସ୍ଥଳୀକୁ କ'ଣ ସ୍ଥାପନ କର କେଉଁଟା ଆବିର୍ଭାବ ସ୍ଥଳୀ ଯେଉଁ ଲୋକମାନେ ଜାଣିନଥିଲେ, ଭକ୍ତିମୂଳ ଠାକୁର ଏଇଟାକୁ ଜାଣିବା ପୂର୍ବରୁ କେହି ଜାଣିନଥିଲେ। ଜଗନ୍ନାଥ ଦାସ ବାଜ ମହାରାଜଙ୍କର ଯେତେବେଳେ ମନ୍ତ୍ର କୁହାଯାଏ ସେଠି କୁହେ ଗୌରବିର୍ଭାବ, ଗୌରବିର୍ଭାବ ଯେଉଁ ସ୍ଥାନ ରହିଛି ସେଠାକୁ ସେ ସ୍ଥାପନ କରିଥିଲେ। କେଉଁଟା ଗୌରବିର୍ଭାବ ଭୂମି ନିର୍ଦ୍ଦିଷ୍ଟା ସଜ୍ଜନ ପ୍ରିୟ ବୈଷ୍ଣବ ସାରଂଶ ଜଗନ୍ନାଥ ଏତେ ନୁହଁ, ଜଗନ୍ନାଥଙ୍କର ଜଗନ୍ନାଥ ଦାସ ଦଳଜଙ୍କର ପ୍ରଣାମ ମନ୍ତ୍ର ହେଉଛି ଏଇଟା। ଗୌରବ ଆବିର୍ଭାବ ସ୍ଥାନକୁ ସେ ନିରୂପଣ କରିଥିଲେ, ଭକ୍ତିମୂଳ ଠାକୁର ମଧ୍ୟ ତାଙ୍କୁ ନେଇକରି ସେଇଟାକୁ ନିରୂପଣ କରିଛନ୍ତି। ତାପୂର୍ବ ବର୍ତ୍ତମାନ ମଧ୍ୟ ଆପଣ ଯଦି ଯିବେ ନବଦ୍ୱୀପରେ ଆମର ଯେଉଁ ରହିଛି ମାୟପୁର, ମାୟପୁର ସେପଟେ ଯେଉଁ ରହିଛି ସେଠି ମଧ୍ୟ କହୁଛନ୍ତି ଏଇଠି ମହାପ୍ରଭୁଙ୍କର ଜନ୍ମସ୍ଥାନ ବୋଲି କହୁଛନ୍ତି। ସେଠି ମଧ୍ୟ ନିମ୍ବ ଗଛ ରହିଛି, ନିମାଇ ଜନ୍ମ ହେଇଥିଲେ ବୋଲି କହୁଛନ୍ତି। ଜାଣିପାରିବେ ନାହିଁ ଲୋକମାନେ ଭକ୍ତିମୂଳ ଠାକୁରଙ୍କୁ ମହାପ୍ରଭୁ କୃପା ଗୌର ଗୌର ଶକ୍ତି ପ୍ରାପ୍ତ, ସେଥିପାଇଁ ସେ ଗୌର ଆବିର୍ଭାବ ଲୀଳାକୁ ମାନେ କ'ଣ ପ୍ରକାଶ କରିଛନ୍ତି। କେଉଁଠି ଗୌରଙ୍କ ମହାପ୍ରଭୁଙ୍କ ଆବିର୍ଭାବ ହେଇଥିଲା ସେଇଟା ଲୋକମାନେ ଜାଣିନଥିଲେ। ତେଣୁ ଇଏ ଯେଉଁ ରହିଛନ୍ତି ବିପିନ ବିହାରୀ ଗୋସ୍ୱାମୀ, ଥରେ ବିପିନ ବିହାରୀ ଗୋସ୍ୱାମୀ ଆସିଥିଲେ ତାଙ୍କ ଗୃହକୁ, ଭକ୍ତିମୂଳ ଠାକୁରଙ୍କ ଗୃହକୁ। ଭକ୍ତିମୂଳ ଠାକୁର ତ ପ୍ରଣାମ କଲେ, ପ୍ରଣାମ କଲେ ବିପିନ ବିହାରୀ କ'ଣ କଲେ, ବିପିନ ବିହାରୀ ଇଏ ମଧ୍ୟ ଜଣେ ଇଏ କେଉଁ ସମ୍ପ୍ରଦାୟରେ ଆସୁଛନ୍ତି, ଇଏ ସେଇ ଗଦାଧର ସମ୍ପ୍ରଦାୟରେ ଆସୁଛନ୍ତି। ସେ ବିପିନ ବିହାରୀ ଗଦାଧରଙ୍କ ମାନେ ଏଇ ଶିଷ୍ୟ ପରମ୍ପରାରେ ସେ ଆସୁଛନ୍ତି। ତେଣୁ ସିଏ ଭକ୍ତିମୂଳ ଠାକୁରଙ୍କର ମସ୍ତକରେ ପାଦ ରଖିଦେଲେ, ମସ୍ତକରେ ପାଦ ରଖିଦେଲେ, ଆଶୀର୍ବାଦ ଦେଲେ, ମସ୍ତକରେ ପାଦ ରଖିଦେଲେ। ତେଣୁ ଏଇଟା ଯେତେବେଳେ ଦେଖିଲେ ବିମଳା ପ୍ରସାଦ ତାଙ୍କୁ ଭାରି ଠିକ୍ ଲାଗିଲାନି, ଏଇଟା ଠିକ୍ ହେଲାନି, ଅପରାଧ ହେଇଗଲା ତାଙ୍କ ପ୍ରତି। ଭକ୍ତିମୂଳ ଠାକୁରଙ୍କର ଏତେ ଅପରାଧ କରିଦେଲେ ତାଙ୍କର ଗୁରୁ, ଶିଷ୍ୟଙ୍କର ଶିଷ୍ୟ ହେଲେ କ'ଣ ହେବ, ଇଏ ଉନ୍ନତ ବୈଷ୍ଣବ ଭଗବାନଙ୍କର ମଞ୍ଜରୀ ଥିଲେ, ମହାପ୍ରଭୁଙ୍କ ମଞ୍ଜରୀ ଥିଲେ, ତେଣୁ ଯେତେବେଳେ କୌଣସି କାର୍ଯ୍ୟ ବଶତଃ ଭକ୍ତିମନ ଠାକୁର ଟିକେ ବାହାରକୁ ଯାଇଥିଲେ, ସେ ସମୟରେ ଏ କଥା କହିଦେଲେ ବିମଳା ପ୍ରସାଦ ବାକୁ ସିଦ୍ଧାନ୍ତ ସରସ୍ୱତୀ କହିଦେଲେ, ଫେରେ ଆପଣ ଯାହାକୁ ଭାବୁଛନ୍ତି ଶିଷ୍ୟ ସେ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଜଣେ ମହାନ ବୈଷ୍ଣବ, ଆପଣ ତାଙ୍କ ଉପରେ ତାଙ୍କ ମଥାରେ କେବେ ପାଦ ଦେବେ ନାହିଁ, ଏହିପରି ଭାବରେ କହିଦେଲେ। ଯେତେବେଳେ ଭକ୍ତିମନ ଠାକୁର ଫେରିକି ଆସିଲେ ସେତେବେଳେ ସେ କଥା କହିଲେ, ତେଣୁ ୟୋର୍ ସନ୍ ଇଜ୍ ବୋଲ୍ଡ ଏନଫ୍ ଟୁ ଦ ଏକ୍ସଟେଣ୍ଟ ଅଫ୍ ବିଙ୍ଗ ରିଉଡ଼, ଏ କଥା କହିଦେଇଥିଲେ। ତୁମ ପୁତ୍ର ଏତେ ଖୋଲା କଥା କହିଦେଉଛନ୍ତି ଯେ ଜଣଙ୍କ ବିରୁଦ୍ଧରେ ମଧ୍ୟ ମାନେ ବହୁତ ଆକ୍ରୋଶମୂଳ କଥା କହୁଛନ୍ତି, ରିଉଡ଼ ମାନେ ବହୁତ ଏଇଭଳି ଭାବରେ। ତାପରେ ଭକ୍ତିମନ ଠାକୁର ଜାଣିପାରିଲେ କଥା, ଯାହା ହଉ ଏଇଭଳି ଭାବରେ ଯେତେବେଳେ ସେ ସମୟରେ ମାଜିଷ୍ଟ୍ରେଟ ଥିଲେ, ଦିଲ୍ଲୀପୁରର ମାଜିଷ୍ଟ୍ରେଟ ଥିଲେ, ତେଣୁ ସେ ସମୟରେ ରାଜା ଯିଏ ଥିଲେ ସେ ସମୟରେ ଭଗବାନଙ୍କର ଜଗନ୍ନାଥଙ୍କର 80,000 ଟଙ୍କାକୁ ତୋଷାରପାତ କରିଥିଲେ। 80,000 ଟଙ୍କା ସେ ସମୟରେ 80,000 ବର୍ତ୍ତମାନ କେତେ ହେବ, 80 କୋଟି ହେବ ନା କେତେ ହେବ, 80,000 ଟଙ୍କାକୁ ତୋଷାରପାତ କରିଥିଲେ। ତେଣୁ ସେ ତାଙ୍କୁ ସେଟାକୁ ଜାଣିପାରିଲେ ସେ, ତେଣୁ ସେ କହିଲେ ରାଜାଙ୍କୁ, ତୁମେ ଦଣ୍ଡ ହିସାବରେ କ'ଣ କଲେ, ଦଣ୍ଡ ପ୍ରଦାନ କଲେ, ନା ତୁମେ 52 ଥର ଜଗନ୍ନାଥ ତାଙ୍କୁ ଭୋଗ ଲଗେଇବ, ଯେମିତି 52 ଥର ଭୋଗ ଲଗେଇବ। ତେଣୁ ସେ ଯାହା ସବୁ ଟଙ୍କା ଆଣିଥିଲେ ଜଗନ୍ନାଥଙ୍କ ଟଙ୍କା ତୋଷାରପାତ କରିଥିଲେ, ସବୁ ତାଙ୍କ ଟଙ୍କା ଗୋଟେ ବର୍ଷ ସରିଗଲା ବା କେତେ ବର୍ଷ ସରିଗଲା, 52 ଥର ଭୋଗ ଲଗେଇଲା ଏତେ ସରିଗଲା। ତେଣୁ ସିଏ ଗୋଟେ ସବୁ ଯେଉଁ ରହିଛନ୍ତି ମୁକ୍ତିମଣ୍ଡପରେ ଯେଉଁ ବ୍ରାହ୍ମଣମାନେ ଥିଲେ ସେମାନେ ନେଇକିରି ଗୋଟେ ଯଜ୍ଞ କଲେ ସେ ରାଜା, କି ଯଜ୍ଞ ତା ନାଁ ହେଉଛି ମରଣ କର୍ମଣି ତାନ୍ତ୍ରିକ ଯଜ୍ଞ ଗୋଟେ କଲେ, ଭକ୍ତିମନ ଠାକୁର ହତ୍ୟା କରିବା ପାଇଁ ସେ ଯଜ୍ଞଟି କରିଥିଲେ ତାନ୍ତ୍ରିକ ଯଜ୍ଞ। ତେଣୁ ଯଜ୍ଞ 30 ଦିନ ଧରି ଚାଲିଥିଲା, 30 ଦିନ ପରେ 30 ଦିନରେ କ'ଣ ହେଲା, ସେ ରାଜାଙ୍କର ପୁଅ ମୃତ୍ୟୁବରଣ କଲା। ଭକ୍ତିମନ ଠାକୁରଙ୍କୁ କିଛି ହେଲାନି, ରାଜାଙ୍କର ପୁଅ ମୃତ୍ୟୁବରଣ କଲା। ଏଭଳି ଭାବରେ ଭକ୍ତିମନ ଠାକୁରଙ୍କର ଅନେକ ଲୀଳା ରହିଛି। ତେଣୁ 1800 ମାଜିଷ୍ଟ୍ରେଟ ଥିଲାବେଳେ ସେ ବିଭିନ୍ନ ସ୍ଥାନକୁ ବଦଳି ହେଉଥିଲେ, ତେଣୁ ସେ ଚାହୁଁଥିଲେ ଏ ଚାକିରି କ୍ଷେତ୍ରରେ ଅଭ୍ୟାସ ନେଇକି ବୃନ୍ଦାବନ ଯିବେ, କିନ୍ତୁ ମହାପ୍ରଭୁ ତାଙ୍କୁ କହିଲେ, ନିର୍ଦ୍ଦେଶ ଦେଲେ, ସ୍ୱପ୍ନରେ କହିଲେ ଯେ ତୁମେ ଯିବା ପୂର୍ବରୁ ମୋର ଗୋଟେ କାର୍ଯ୍ୟ କର, ଏଠି କହିଥିଲେ। ତେଣୁ ସେ ଚିନ୍ତା କରୁଥିଲେ ଅବସର ନେଇଯିବା ପାଇଁ, ସ୍ୱଚ୍ଛାକାଳୀନ ଅବସର, ସ୍ୱଚ୍ଛାଧୀନ ଅବସର, ବରିବା ରିଟାୟାରମେଣ୍ଟ, ସେଟା ନ ନେଇକରି ସେ କୃଷ୍ଣନଗରକୁ ଗଲେ, ଟ୍ରାନ୍ସଫର ହେଲେ, ମାଜିଷ୍ଟ୍ରେଟ ଥିଲେ କୃଷ୍ଣନଗରକୁ ଗଲେ। କୃଷ୍ଣନଗର ଥିଲାବେଳେ, ନବଦୀପୁର ଥିଲାବେଳେ ରାତିରେ ସେ ଦେଖିଲେ ନଈ ସେପଟେ ବହୁତ ଉଜ୍ଜ୍ୱଳ ଆଲୋକ ଦେଖାଯାଉଛି, ଉଜ୍ଜ୍ୱଳ ଆଲୋକ। ତେଣୁ ତା ପରଦିନ ଯେତେବେଳେ ଆସି ଦେଖିଲେ ସେ ସ୍ଥାନରେ ଖାଲି ତୁଳସୀ ସବୁ ହେଇଯାଇଛି, ତୁଳସୀ, ସେ ସବୁ ମୁସଲମାନମାନଙ୍କର ଜାଗା ଥିଲା, ତେଣୁ ସେ ମୁସଲମାନମାନେ ପ୍ରକୃତରେ ସେମାନେ ଧାନ ଗଛ ଲଗେଇଲେ ମଧ୍ୟ ସେଇଟା ତୁଳସୀ ଗଛ ହେଇଯାଉଥିଲା, କାରଣ ମହାପ୍ରଭୁର ଜନ୍ମସ୍ଥାନ ସେଇଟା। ତେଣୁ ଭକ୍ତିମନ ଠାକୁର ଜାଣିପାରିଲେ ଗୌରଶକ୍ତି ସ୍ୱରୂପ ଗୌରଶକ୍ତି ସେ ପ୍ରାପ୍ତ ହୋଇଛନ୍ତି। ତେଣୁ ଜଗନ୍ନାଥ ଦାସ ବାଜ ମହାରାଜ ସେ ସମୟରେ ବହୁତ ବୃଦ୍ଧ ହୋଇଯାଇଥିଲେ, ଚାଲିପାରୁନଥିଲେ, ତାଙ୍କୁ ଗୋଟେ ଦୋଳାରେ ବସେଇକି ନେବାକୁ ପଡ଼ୁଥିଲା, ଦୋଳାରେ ବସେଇକି ନେଉଥିଲେ, ଚାଲିପାରୁନଥିଲେ। ତେଣୁ ଭକ୍ତିମନ ଠାକୁର ତାଙ୍କୁ ନେଇକରି ସେ ଯେଉଁ ଭଗବାନଙ୍କର ଯେଉଁ ନିର୍ଦ୍ଦେଶ ପାଇଲେ ସେଟାକୁ କନଫର୍ମ କରିବା ପାଇଁ ଜଗନ୍ନାଥ ଦାସ ବାଜ ମହାରାଜକୁ ନେଇକି ସେ ସ୍ଥାନକୁ ଯାଇଥିଲେ। ଜଗନ୍ନାଥ ଦାସ ମହାରାଜ ଯଦି ଚାଲିପାରୁନଥିଲେ, ଅଣ୍ଟା ନଈଯାଇଥିଲେ, ଆପଣ ଦେଖିବେ ଗୁରୁ ପରମ୍ପରାରେ ତାଙ୍କ ସବୁବେଳେ ଅଣ୍ଟା ନଈକି ରହିଛି, ଏହି ସ୍ଥିତିରେ ଥିଲେ, ସେ ଡିଆଁ ମାରିଲେ ବିରାଟ, କେତେ ହାତରେ ଡିଆଁ ମାରିଲେ ସେ ଦେଇଲେ ମହାପ୍ରଭୁ ଲୀଳା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଭକ୍ତିମନ ଠାକୁର ସେ ଜାଣିପାରିଲେ ଯେ ଇଏ ହେଉଛି ମହାପ୍ରଭୁଙ୍କର ଜନ୍ମସ୍ଥାନ, ଭଗବାନଙ୍କର ଲୀଳା ସବୁ ଆସ୍ତେ ଆସ୍ତେ ଲୋକଲୋଚନରୁ କ'ଣ ଲୋକ ଯେତେବେଳେ ବିଲୁପ୍ତ ହୋଇଯାଇଥାଏ, ଆମର ଷଡ଼ ସ୍ୱାମୀ ଏସବୁ ମହାପ୍ରଭୁଙ୍କ ଲୀଳାକୁ ସବୁ ବୃନ୍ଦାବନରେ ଭଗବାନଙ୍କ ଲୀଳାକୁ ସବୁ ଇଏ କରିଛନ୍ତି, ପୁଣି ପ୍ରକାଶ କରିଛନ୍ତି। ମହାପ୍ରଭୁ ନିଜେ ଯାଇଥିଲେ, ମହାପ୍ରଭୁ ଯାଇଥିଲେ ବୃନ୍ଦାବନ। ସେହି ସମୟରେ ରାଧାକୁଣ୍ଡ ଶ୍ୟାମକୁଣ୍ଡ କେଉଁଟା ଜଣାନଥିଲା, ରାଧାକୁଣ୍ଡ ଶ୍ୟାମକୁଣ୍ଡ କ'ଣ କି ଜାଣିନଥିଲେ। ସେଠି ଗୋଟେ ଛୋଟ ଧାନ କିଆରୀ ସବୁ ଥିଲା, ଧାନ କିଆରୀ ଅଳ୍ପ ଜଳ ଥିଲା। ମହାପ୍ରଭୁ ଯେତେବେଳେ ଯାଇଥିଲେ ସେ ଧାନ କିଆରୀରେ ସ୍ନାନ କରିକିରି କହିଲେ ରାଧାକୁଣ୍ଡର ମହିମା ମୁଁ ପ୍ରାପ୍ତ ହେଉଛି। ଏଇଭଳି ଭାବରେ କହିଲେ ଲୋକମାନେ ଜାଣିଲେ, ଆଡ଼ାଲି ଗ୍ରାମ ନା କ'ଣ ତା ସେ ଗ୍ରାମର ନାମ ଥିଲା, ଲୋକମାନେ ଜାଣିଲେ ଏଇଟା ରାଧାକୁଣ୍ଡ ବୋଲି। ତାପରେ ରଘୁନାଥ ଦାସଙ୍କ ସାଙ୍ଗେ ଯାଇକି ସେଟା ଉଦ୍ଧାର କରିଛନ୍ତି। ଆଜି ଯେଉଁ ଦେଖୁଛନ୍ତି ଆମର ରାଧାକୁଣ୍ଡ ଶ୍ୟାମକୁଣ୍ଡ, ସେତେବେଳେ ସେ ନଥିଲା, ଧାନ କିଆରୀ ପରିଣତ ହୋଇଯାଇଥିଲେ, ଧାନ ଚାଷ ହେଉଥିଲା ସେଠି। ସେଇଭଳି ଭାବରେ ଏଠି ମଧ୍ୟ ଧାନ ଚାଷ କରୁଥିଲେ ମୁସଲମାନମାନେ, ସେସବୁ ଜାଗାର ମାଲିକ ଥିଲେ, ସେ ଧାନ ଚାଷ କରୁଥିଲେ। ଆମର ଇସ୍କନ ତରଫରୁ ପ୍ରଭୁପାଦ ମହାରାଜ ତାଙ୍କର ଶିଷ୍ୟମାନଙ୍କୁ ପଠାଇ ସେ ସ୍ଥାନକୁ ଉଦ୍ଧାର କରିଛନ୍ତି। କେତେ କେତେ ଏକର ଜାଗା ସବୁ ଆଣିଛନ୍ତି, ସେସବୁ ମୁସଲମାନମାନଙ୍କର ଥିଲା। ମିଆଁପୁର ସେଥିପାଇଁ ତା ନାଁ ଥିଲା ମିଆଁପୁର, ମୁସଲମାନମାନେ ସବୁ ଥିଲେ, ମାଲିକ ଥିଲେ ମାୟାପୁର, ବର୍ତ୍ତମାନ ମାୟାପୁର କୁହାଯାଇଛି, ସେଥିପାଇଁ ତା ନାଁ ଥିଲା ମିଆଁପୁର। ତେଣୁ ଏ ଯେଉଁ ମହାପ୍ରଭୁ ଜନ୍ମସ୍ଥାନ ସେ ଉଦ୍ଧାର କରିଛନ୍ତି 1887 ମସିହାରେ, ତା ପୂର୍ବରୁ ଲୋକମାନେ ଜାଣିନଥିଲେ ପ୍ରକୃତରେ, କିଏ ଅନୁମାନ କରି କହୁଥିଲେ ଏଇଟା ଲୀଳା। ବର୍ତ୍ତମାନ ମଧ୍ୟ ରହିଛି, ଆପଣ ନଦୀ ସେପଟକୁ ଯିବେ ଦେଖିବେ, ସେ ଗୋଟେ ସ୍ଥାନ ରହିଛି କହୁଛି ଏଇଠି ନିମାଇଁ ଜନ୍ମ ହୋଇଥିଲେ, ଗୋଟେ ନିମ ଗଛ ଅଛି ଏଇଠି ନିମାଇଁ ଜନ୍ମ ହୋଇଥିଲେ ବୋଲି କହୁଛି। ଲୋକମାନେ ସାଧାରଣ ଲୋକମାନେ କ'ଣ ଜାଣିବେ, ଏ ବୈଷ୍ଣବ ଧାରାରେ ଆସିଲେ ଆମେ ଜାଣିବା, ବୈଷ୍ଣବମାନେ ତ ଜାଣିପାରୁନାହାନ୍ତି ଅନ୍ୟମାନଙ୍କ କଥା କ'ଣ କହିବା। ସେମାନେ କହୁଛନ୍ତି କେଉଁଟା ଠିକ୍, କେଉଁଟା ଠିକ୍ କେମିତି ଜାଣିବ, ସାଧୁ ଗୁରୁ ସାଧୁ ଶାସ୍ତ୍ର ଗୁରୁ ଏ ତିନୋଟି କଥା ଯେତେବେଳେ ଠିକ୍ ହେବ ସେତେବେଳେ ଜାଣିବା ଆମେ ସେଇଟା ଠିକ୍ ବୋଲି ତତ୍ତ୍ୱଟା ଜାଣିବା। ତେଣୁ ଇଏ 1887 ମସିହାରେ ମହାପ୍ରଭୁ ଏଇ ଜନ୍ମସ୍ଥାନକୁ ଉଦ୍ଧାର କରିଛନ୍ତି, ପ୍ରକାଶ କରିଛନ୍ତି। ଲୋକଲୋଚନକୁ ଆସିଛି ମହାପ୍ରଭୁ ସ୍ଥାନ ଜନ୍ମସ୍ଥାନ, ନିମାଇଙ୍କର ଜନ୍ମସ୍ଥାନ। ତେଣୁ ତାପରେ ସେ ପୁଣି ପୁରୀରେ ଆସି ତାଙ୍କ ପୁଅ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯମୁନା ପ୍ରସାଦ ସେ ପୁରୀରେ ଭୋଜନ କରୁଥିଲେ, ତେଣୁ ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ଆସିଥିଲେ, ପୁରୀରେ ରହିଥିଲେ। ତେଣୁ ପୁରୀରେ ଥିଲାବେଳେ ଯେଉଁ ହରିଦାସ ମଠ ରହିଛି, ଯେଉଁ ରହିଛି ଆମ ସ୍ୱର୍ଗଦ୍ୱାର ଟିକେ ଆଗକୁ ଗଲେ ପଡ଼ିବ ହରିଦାସ ମଠ, ସେ ସାମ୍ନାରେ ଭକ୍ତି ଠାକୁର ସେ ସ୍ଥାନକୁ ନେଇକି ଭଜନ କୁଟୀର, ତାଙ୍କ ନାଇଁ ଥିଲା ଭକ୍ତିକୁଟି, ଭକ୍ତି ସେଇଠି ରହିକି ସେ ଭଜନ କରୁଥିଲେ ଭକ୍ତିକୁଟି। ବର୍ତ୍ତମାନ ମଧ୍ୟ ସେଠି ଆମର ଇସ୍କନର ରହିଛି, ବର୍ତ୍ତମାନ ସେଠି ଗୋଟେ ଇସ୍କନର କେନ୍ଦ୍ର ହୋଇଛି। ପୁରୀରେ ଦୁଇଟି କେନ୍ଦ୍ର ରହିଛି, ଏଇଟା ଏଇଟା ଛୋଟ କେନ୍ଦ୍ର, ଆଉ ଗୋଟେ ବଡ଼ ଜାଗା ଅଛି 35-40 ଏକର ଜାଗା, ଏଇଟା ଗୋଟେ ହେଇନି ଏପର୍ଯ୍ୟନ୍ତ, କିନ୍ତୁ ପ୍ରଭୁପାଦ ମହାରାଜ କହିଛନ୍ତି ଏଇଟା ଗୋଟେ ହେବ, ବିରାଟ ବଡ଼ ମନ୍ଦିର ହେବ ସେଠି, କାରଣ ଇଏ ଆମର ଧାମ ନା ପୁରୀ ଧାମ, ସେଠି ହେବ। ଏ ଭିତରେ ଆରମ୍ଭ ହୋଇଥିଲା କିନ୍ତୁ ଗଣ୍ଡଗୋଳ ହୋଇଗଲା, କେସ୍ ଚାଲିଛି, ସେ ହେଇପାରି ନାହିଁ, କିନ୍ତୁ ସେ ସ୍ଥାନ ରହିଛି। ଯାହା ହେଉ, ଭକ୍ତିମ ଠାକୁର ଏ ସ୍ଥାନ ଯେଉଁ ଭଜନ କରୁଥିଲେ, ଆମକୁ ସୌଭାଗ୍ୟ ମିଳିଥିଲେ, ଆମେ ମଧ୍ୟ ସେ ଭକ୍ତିକୁଟିରେ ରହିଥିଲୁ, କେତେ ବର୍ଷ ରହିଥିଲୁ ସେଇଠି ରହିକି ଆମେ ମଧ୍ୟ ଭାଗବତ କଥା କହୁଥିଲୁ, ଭାଗବତ କଥା ଶ୍ରବଣ କରୁଥିଲୁ, ଆମ ଭକ୍ତିମ ଠାକୁରଙ୍କର କୃପାରୁ ଆମେ ଏସବୁ ସୌଭାଗ୍ୟ ପ୍ରାପ୍ତ ହୋଇଥିଲୁ। ଆଜି ତାଙ୍କର କୃପାରୁ ଆଜି ଆମେ କିଛି ଭକ୍ତିମ ଠାକୁରଙ୍କ ବିଷୟରେ କିଛି କଥା କହିଲେ। ଭକ୍ତିକୁଟି ରହିକରି ସେ 1900 ସେଠି ରହିଥିଲେ, ସେଠି ଭଜନ କରୁଥିଲେ 1900। ତେଣୁ ଏହିଭଳି ଭାବରେ ତାଙ୍କର ଅନେକ ଗ୍ରନ୍ଥ ସବୁ ରହିଛି, ଭକ୍ତିବିନ୍ଦୁ ଠାକୁରଙ୍କର ବହୁତ ଭଜନ ରହିଛି। ଆମେ ଗୋଟିଏ ଭଜନ ପାଠ କରିକି ଆରମ୍ଭ କରିଥିଲୁ ଆମ କଥାକୁ, ଆଉ ଗୋଟେ ଭଜନ ବୋଲିକିରି ଆମ କଥାକୁ ବିଶ୍ରାମ ସମୟ ହୋଇଗଲାଣି, କିନ୍ତୁ ବର୍ତ୍ତମାନ ଭୋଗ ଲାଗିଛନ୍ତି। 1914 ମସିହାରେ ତାଙ୍କର ଅପ୍ରକଟ ହୋଇଥିଲା, ଆଜିର ତିଥିରେ ସେ ଅପ୍ରକଟ ହୋଇଥିଲେ, ଆଜିର ତିଥିରେ ସେ ଅପ୍ରକଟ ହୋଇଥିଲେ। ତେଣୁ ଏହି ତିଥିରେ ମଧ୍ୟ ଗୌର ଗଦାଧର ପଣ୍ଡିତଙ୍କର ମଧ୍ୟ ଅପ୍ରକଟ ହୋଇଥିଲା। ତେଣୁ ସେ ଅନେକ ଭଜନ ରଚନା କରିଛନ୍ତି, ଭାଗବତ ତର୍କ ମରିଚିମାଳା ବହୁତ ଶାସ୍ତ୍ର ରଚନା କରିଛନ୍ତି। ବୈଷ୍ଣବ ତୋଷଣୀ ଗୋଟେ ପାକ୍ଷିକ ପତ୍ରିକା ସେ ଆରମ୍ଭ କରିଥିଲେ, ଆମେ ପ୍ରଭୁପାଦ ବ୍ୟାକ୍ ଟୁ ଗଡ଼ରେ ଆରମ୍ଭ କରିଥିଲେ, ସେ ସେଭଳି ଭାବରେ କରିଥିଲେ ବୈଷ୍ଣବ ତୋଷଣୀ। ତେଣୁ ଅନେକ ସେ ସଙ୍ଗୀତ ରଚନା କରିଛନ୍ତି ଭକ୍ତିମ ଠାକୁରଙ୍କର, ଆମେ ଯେଉଁ ସକାଳେ ସନ୍ଧ୍ୟାବେଳେ ଯେଉଁ ଆରମ୍ଭ କରୁଛେ ଯେଉଁ କିବା ଜୟ ଜୟ ଗୋରା ଚାନ୍ଦେ ଭକତି ବିନୋଦ ଦେଖେ ଗୋରାଡ଼ ସମ୍ପଦ, ପ୍ରଭୁ କେତେବେଳେ ଆରମ୍ଭ କରିବେ ଆପଣଙ୍କର ଇଏ ଗୋଟେ ସଙ୍ଗୀତ ପାଠ କରିବା ନା ବନ୍ଦ କରିବା, ସଙ୍ଗୀତ ପଢ଼ିବା ନା ବନ୍ଦ କରିବା, ପାଞ୍ଚ ମିନିଟ୍ ଆମେ ସଙ୍ଗୀତ ସାରିଦେବା। ତେଣୁ ବହୁତ ସୁନ୍ଦର ସୁନ୍ଦର ସଙ୍ଗୀତ ରଚନା କରିଛନ୍ତି ଭଜ ଭକତ ବତ୍ସଳ, ଏସବୁ ଆମର ଇସ୍କନରେ ଯେଉଁ ସବୁ ଭଜନ ସବୁ ଓଲା ହେଉଛି ଭକ୍ତିମଣି ଠାକୁରଙ୍କ ଭଜନ ସବୁ। ହଁ ସବୁ ସରିଗଲେ ଟପିକ ତ ଅନନ୍ତ ରହିଛି, ନା ନା ଆପଣ ଆରମ୍ଭ କରିବେ ତାପରେ ଇଏ କରିବା। ଏ ବି ଭକ୍ତିମଣି ଠାକୁର ବର୍ତ୍ତମାନ ଯେଉଁ ବୋଲିବା ଭଜ ଭକତ ବତ୍ସଳ, ସେ ବି ଭକ୍ତିମଣି ଠାକୁର ଲେଖା। ସେ ଯେଉଁ କ'ଣ ଯେଉଁ ରହିଛି ସେ ବହୁତ ଭଜନ ରଚନା କରିଛନ୍ତି ସେ, ଗାଏ ଗୋରା ମଧୁର ସୁରେ ଗାଏ ଗୋରା ଚାନ୍ଦ ଜିବିର ତରେ ଗୋପୀନାଥ ମମ ନିବେଦନ ଶୁଣ ଗୁରୁଦେବ କୃପା ବିନ୍ଦୁ ଦିଆ କରଇ ଦାସେ ତୃଣାପେକ୍ଷା ଅତିହୀନ ଗୁରୁଦେବ ବଡ଼ କୃପା କରି ଗୌଡ଼ବନ ମାଲେ ଗୋଦ୍ରୁମି ଦିଆଚ ସ୍ଥାନ ଗୁରୁଦେବ ଏଭଳି ଭାବରେ ହରି ହରି କବି ମୋର ହବେ ହେନ ଦିନ ହରି ବୋଲ ହରି ବୋଲ ହରି ବୋଲ ଭାଇରେ ଜୟ ଜୟ ରାଧା କୃଷ୍ଣ ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ ଜୀବ ଜାଗୋ ଜୀବ ଜାଗୋ ଗୋରା ଚାନ୍ଦ ବୋଲେ କତ ନିଦ୍ରା ଯାଉ ମାୟା ପିସାଚିର ସଂସ୍କୃତ ନ ପଢ଼ି ପାରିଲେ ମଧ୍ୟ ବୁଝି ନ ପାରିଲେ ମଧ୍ୟ ଏ ବଙ୍ଗଳା ଭଜନ ପଢ଼ିଲେ ସେ ଭଗବତ ତତ୍ତ୍ୱକୁ ସବୁ ବୁଝିପାରିବେ। ଏଭଳି ଭାବରେ ଭକ୍ତିମଣି ଠାକୁରଙ୍କର ଅନେକ ରହିଛି ତାଙ୍କର ମହିମା, ଆଜି ଆମକୁ ଭକ୍ତିମଣି ଠାକୁର କୃପା କରିକିରି ତାଙ୍କର ମହିମା ବିଷୟରେ କିଛି କହିବା ପାଇଁ ଆମକୁ ସୁଯୋଗ ଦେଲେ। ଆମେ କ୍ଷୁଦ୍ର ଜୀବ, ସେ ମହାନ 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 ଭକ୍ତଙ୍କର ତାଙ୍କର ଗୁଣଗାନ କରିବା ପାଇଁ ଆମର କୌଣସି ଯୋଗ୍ୟତା ନାହିଁ, କିନ୍ତୁ ତାଙ୍କର କୃପାରୁ ଆମେ ତାଙ୍କ ବିଷୟରେ କିଛି କଥା କୀର୍ତ୍ତନ କଲେ, କିଛି ଶ୍ରବଣ କଲେ, ଏଇଠି ଆମେ ତାଙ୍କର କୃପା ପ୍ରାର୍ଥନା କରିବା, ଗଦାଧର ପଣ୍ଡିତଙ୍କର କୃପା ପ୍ରାର୍ଥନା କରିବା, ଭକ୍ତିମନ ଠାକୁରଙ୍କ କୃପା ପ୍ରାର୍ଥନା କରିବା, ତାଙ୍କର ଆଜି ତିରୋଭାବ ତିଥି, ତାଙ୍କର କୃପା ପ୍ରାର୍ଥନା କରି ଆମେ କେମିତି ଭକ୍ତି ମାର୍ଗରେ ଅଗ୍ରସର ହେବା, ସେଥିପାଇଁ କୃପା ପ୍ରାର୍ଥନା କରି ଆମର କଥା ଗୋଟିଏ ବିଶ୍ରାମ ଦେବା। जय श्री भक्ति विनोद ठाकुर महाशय की जय, गदाधर पंडित की जय, श्री प्रभुपाद महाराज की जय, श्री गुरुदेव की जय, समेत गौर भक्त की जय, नितारी गौर प्रेमानंदी।